శ్రీ గౌరనిదాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ్ బలదేవ్ సుధరమారాణి శ్రీ శ్రీ లక్ష్మీసింహదేవ్ శ్రీ శ్రీ సీతారామ లక్ష్మణ హనుమాన్ ప్రణతి విధం కరి గురుదేవ్ శ్రీ శ్రీమద్ భక్తి స్వరూపం స్వామి గురు మహారాజ్ కృపాద పద్మ ప్రణతి విధం కరి ఇస్కొన ప్రతిష్టదాచార్య శ్రీ శ్రీమద్ దేశీ భక్తి విధాన స్వామి ప్రభుపాద మహారాజ కృపాద పద్మ ప్రణతి విధం కరి సమస్త సాధుగురు వైష్ణవానికి పాదపద్మని మార్పణ త్రివేదన కరి ఉపస్థ భక్త మాతృపద్మకు మార్పణ త్రివేదన కరి అజయం శ్రీమద్ భాగవంతుడు అంతిమ బామండంగుర అంతిమ అధ్యాయ అష్టమ స్కంద 23 అధ్యాయ విషయ కథ కహివా అవిశేష వరదరాజు బామండంగుర ఆవిర్భావ కథ అది పవిత్ర భాద్ర పూర్ణమీ తిథి ఏ తిథిరే భాగవతం యొక్క జన ధ్యాన కరివ సే ଭଗବତ ଧାମକୁ ଯିବେ ଆଜି ଆମେ କଥା ମାଧ୍ୟମରେ ଭାଗବତ ଦାନ କରୁଛେ ତେଣୁ ଯିଏ ଶ୍ରବଣ କରି ସିଏ ମଧ୍ୟ ଯିବେ ଭଗବତ ଧାମକୁ ଯିଏ କହିବେ ସିଏ ମଧ୍ୟ ଯିବେ ଭଗବତ ଧାମକୁ ଯିଏ ଭାଗବତ ଦାନ କରିବେ ତାଙ୍କ କଥା କ'ଣ କହିବା ତେଣୁ ଆମେ ଯେଉଁ ଆରମ୍ଭ କରିଥିଲେ ବାମନ ଦେବଙ୍କର କଥା ତେର 14 ଦିନ ଧରି 15 ଦିନ ପାଖାପାଖି କଥା କହିଲେ ଆଜି ଅନ୍ତିମ ଦିବସର କଥା କହିବା 23 ଅଧ୍ୟାୟର କଥା 23 ଅଧ୍ୟାୟରେ ଆମେ ଗତକାଲି ଯେଉଁଠୁ ଶ୍ରବଣ କରିଥିଲେ ଯେ ଭଗବାନ ସମସ୍ତଙ୍କୁ ପଠାଇଦେଲେ ଯାଅ ତୁମେ ଯାଅ ତୁମେ ବଳି ମହାରାଜ ସବୁ ପଠାଇଲେ ସୂତ୍ର ଲୋକକୁ ଯେଉଁ ସୂତ୍ର ଲୋକ ଦେବତାମାନେ ମଧ୍ୟ ପ୍ରାର୍ଥନା କରନ୍ତି ସେହି ସ୍ଥାନକୁ ଯିବା ପାଇଁ ଏତେ ସେଠି ସବୁ ଐଶ୍ୱର୍ଯ୍ୟ ରହିଛି 23 ଶ୍ଳୋକ ପ୍ରଥମ ଅଧ୍ୟାୟରେ ପ୍ରଥମ ଶ୍ଳୋକରେ କହୁଛନ୍ତି ଶିଶୁକ ଉବାଚ ଇତ୍ୟୁକ୍ତବନ୍ତଂ ପୁରୁଷଂ ପୁରାତନଂ ମହାନୁଭାବୋ ଅଖିଳ ସାଧୁ ସମ୍ମତଃ ବଦ୍ଧାଞ୍ଜଳି ବାଷ୍ପ କଳାକୁଳେ କ୍ଷଣୁ ଭକ୍ତ୍ୟୁତ୍କଳୋ ଗଦ୍ଗଦୟା ଗିରାବ୍ରବୀତ୍ ବଳି ମହାରାଜ ବର୍ତ୍ତମାନ ଭଗବାନ ଏଭଳି ଭାବରେ କହିଲେ ଉକ୍ତବନ୍ତଂ ପୁରୁଷଂ ପୁରାତନଂ ପୁରାତନ ପୁରୁଷ ଶ୍ରୀ ଭଗବାନ ମହାନୁଭାବ ଅଖିଳ ସାଧୁ ସମ୍ମତ ବଦ୍ଧାଞ୍ଜଳି ଏହି ଭକ୍ତି ଉତ୍କଳ ଗଦ୍ଗଦୟା ଗିରା ବ୍ରବୀତ୍ ଇଏ ଯେଉଁ ମହାନୁଭାବ ମହାଜନରେ ପରିଣତ ହୋଇଗଲେ ସାଧୁସମ୍ମତ ଖାଲି ଜଣେ ସାଧାରଣ ବ୍ୟକ୍ତି ଜଣେ କହିଦେଲେ ତା ନୁହଁ ସବୁ ସାଧୁମାନେ ଏଇଟା କହୁଛନ୍ତି ପ୍ରଭୁପାଦ ଯେ କେତେ ଉନ୍ନତ ସ୍ତରର ସାଧୁସମ୍ମତ ଏଇଟା ଆଉ ଯେଉଁମାନେ ଅସାଧୁ ସେମାନେ କହିବେ ଇଏ ଜଣେ ଅସାଧୁ ବ୍ୟକ୍ତି ମାନେ ସାଧୁମାନେ ସେ ଜାଣିବେ ସାଧୁଙ୍କୁ ଚିହ୍ନିବେ ଅସାଧୁ ଯେ ସାଧୁକୁ ଚିହ୍ନିପାରିବେ ନାହିଁ ଆଜି ପ୍ରଭୁପାଦ ମହାରାଜ ଆମେରିକାରେ ପ୍ରଥମ ସ୍ତର ପାଇଁ ପାଦ ସ୍ଥାପନ କରିଥିଲେ ଆଜି ଆମେରିକାବାସୀଙ୍କୁ ଉଦ୍ଧାର କରି ସମସ୍ତ ଜଗତବାସୀଙ୍କୁ ଉଦ୍ଧାର କରିଛନ୍ତି କିନ୍ତୁ ଭାରତବାସୀମାନେ ବିଶେଷ ଭାବରେ ଓଡ଼ିଶାମାନେ ଉତ୍କଳ 4 କୋଟି ଓଡ଼ିଆମାନେ ସେମାନେ ସେଇଟା ବୁଝିପାରୁନାହାନ୍ତି ବୋଲି କୁହାଯାଉଛି ପ୍ରଭୁପାଦଙ୍କର ଯେଉଁ ରହିଛି ମହାନୁଭବତା ସେଇଟାକୁ ସମସ୍ତେ ବୁଝିପାରିବେ ନାହିଁ ଜଣେ ସାଧୁ ହିଁ ବୁଝିବ ଅନ୍ୟ ଜଣେ ସାଧୁକୁ ଅସାଧୁ ଜଣେ ବୁଝିପାରିବେ ନାହିଁ ତେଣୁ ଆଜି ବଳି ମହାରାଜ ମହାଜନ ସିଏ ଗଦଗଦ ଭାବରେ ଏଇଭଳି ଭାବରେ କହୁଛନ୍ତି ଭକ୍ତି ଭକ୍ତ ସିଏ ତେଣୁ ବଳି ରୁବାଚ ଅହୋ ପ୍ରଣାମାୟ କୃତାର୍ଷମୋଦ୍ୟମ ପ୍ରପନ୍ନ ଭକ୍ତାର୍ଥ ବିଧୌ ସମାହିତ ଜଲ୍ଲୋକ ପାଳୈ ତଦନୁଗ୍ରହୋ ମରେଇ ଲଳବ୍ଧ ପୂର୍ବୋପସଦେଶ୍ୱରେ ଅର୍ପିତ କେବଳ ପ୍ରଣାମ କରିବା ପାଇଁ ମୁଁ ଉଦ୍ୟମ କରିଥିଲି ପ୍ରଭୁ ଆପଣ ମୋତେ ଏସବୁ ଦେଇଦେଲେ ହଉ ପ୍ରଣାମ କରିପାରିଲେ ନାହିଁ କାହିଁକି ନା ଭଗବାନ ତାଙ୍କୁ ବାନ୍ଧି ଦେଇଛନ୍ତି ତା ପୂର୍ବରୁ ଯେତେବେଳେ ବଳି ମହାରାଜ ତାଙ୍କ ଗୁରୁ କହିଲେ ଇଏ ହେଉଛନ୍ତି ବିଷ୍ଣୁ ପ୍ରଣାମ କରିପାରିଲେ ନା କାହିଁକି ନା ସମସ୍ତ ଅସୁରମାନେ ସେମାନେ ସବୁ ବୁଝିବେ ନାହିଁ କାହିଁକି ପ୍ରଣାମ କରୁଛ ବୋଲି କହିବେ ତେଣୁ ନିଜର ଭାବ ଗୋପନ ରଖିଥିଲେ ଯେତେବେଳେ ଭଗବାନଙ୍କୁ ପ୍ରଣାମ କରିବା ପାଇଁ ବସିଲେ ଭଗବାନ ବାନ୍ଧିଦେଲେ ଆଉ ପ୍ରଣାମ କରିପାରି ନଥିଲେ ତେଣୁ ଉଦ୍ୟମ କେବଳ କରିଥିଲି ସମୁଦ୍ୟମ ସମ୍ୟକ ଉଦ୍ୟମ କରିଥିଲି ପ୍ରପନ୍ନ ଭକ୍ତ ହଉ ଅର୍ଥବିଧ ହଉ ସମାହିତ ମୁଁ ଆପଣଙ୍କର ପ୍ରପନ୍ନ ହେଲି ରାମାୟଣରେ ସେଇଟା ବର୍ଣ୍ଣନା କରାଯାଏ ବହୁତ ସୁନ୍ଦର ଶ୍ଳୋକ ଅଛନ୍ତି ରାମାୟଣରେ କ'ଣ ସକୃଦପି ପ୍ରପନ୍ନାୟ ତବାସ୍ମୃତି ଚ ଯାହା ସେତେ ଅଭୟଂ ସର୍ବଭୂତେ ବି ଦଦାମି ଏତଦ୍ ବ୍ରତଂ ମମ ଭଗବାନଙ୍କୁ ହେଉଛି ବ୍ରତ ଯେତେବେଳେ ବିଭୀଷଣ ଆସିଲେ ରାବଣ ଭଗବାନ ରାମଚନ୍ଦ୍ର ଲଙ୍କାକୁ ଜୟ କରିବା ପାଇଁ ସେତୁବନ୍ଧ ନିର୍ମାଣ କରୁଛନ୍ତି ସେହି ସମୟରେ ଆସି ବିଭୀଷଣ ପହଞ୍ଚିଗଲେ ଅନ୍ୟମାନେ କହୁଛନ୍ତି ପ୍ରଭୁ ଏ ଶତ୍ରୁପକ୍ଷର ବ୍ୟକ୍ତି ତାଙ୍କୁ ଆମେ ଗ୍ରହଣ କରିବା ନାହିଁ, ଆମ ଶରଣରେ ନେବା ନାହିଁ, ଭଗବାନଙ୍କର ନା ମୋର ବ୍ରତ ହେଉଛି ଯିଏ ମୋର ଶରଣରେ ଆସିବ ମୁଁ ତାକୁ ଅଭୟ ପ୍ରଦାନ କରିବି। ତେଣୁ ଏଠି ସେ କଥା ପ୍ରପନ୍ନ ଭକ୍ତ ଅର୍ଥ ବିଧୌ, ଯେଉଁମାନେ ଭଗବାନଙ୍କ ଶରଣରେ କେମିତି ଯିବେ ନା ସବୁ ଭକ୍ତମାନଙ୍କର ରହିଛି ବିଧିବିଧାନ ରହିଛି, ଏଇଟା କରିବ ଏଇଟା କରିବ ନାହିଁ, ବିଧି ନିଷେଧ ପାଳନ କରିବ, ମାଛ ମାଂସ ଖାଇବ ନାହିଁ, ଆମେ ମାଛ ମାଂସ ଖାଇକରି ପୂଜା କରିବୁ, ଏଗୁଡ଼ା କ'ଣ ଇଏ କ'ଣ ପ୍ରଭୁପାଦ ଏସବୁ ଜିନିଷ କରିଛନ୍ତି କାହିଁକି? ମାଛ ମାଂସ ଆମେ ଖାଇବୁ, ଅବୈଧ ସ୍ତ୍ରୀ ସଙ୍ଗ କରିବୁ, ଆଉ କ'ଣ ସବୁ ଅଛି, ଦ୍ୟୁତଙ୍କ ପାନଙ୍କ ସ୍ତ୍ରୀଙ୍କୁ ସୁନା ଚା ପିଇବୁ ପାନ ଖାଇବୁ, ଏସବୁ କରିକିରି ଆମେ ପୂଜିବୁ ନା, ଆଉ ଇଏ ପ୍ରଭୁପାଦ ଗୋଟେ କ'ଣ କହୁଛନ୍ତି? ଇଏ ଗୋଟେ କ'ଣ ବଡ଼ ଭକ୍ତ ଆସିଗଲେ? କିନ୍ତୁ ଏଠି କୁହାଯାଉଛି ପ୍ରପନ୍ନ ଭକ୍ତ ଅର୍ଥ ବିଧୌ, କେମିତି ଭାବରେ ଆମେ ଜୀବନଯାପନ କରିବା ସେଇଟା ଶାସ୍ତ୍ର ସମ୍ମତ ରହିଛି, ଶାସ୍ତ୍ର କଥା ଅନୁସାରେ ଯେଉଁ କୁହାଯାଇଛି କ'ଣ ନା ପ୍ରବୃତ୍ତି ଚ ନିବୃତ୍ତି ଚ ଜନାନ ବିଧୁରାସୁରା, ଅସୁର ବ୍ୟକ୍ତି ବ୍ୟକ୍ତିମାନେ ଜାଣନ୍ତି ନାହିଁ କେଉଁଥିରେ ପ୍ରବୃତ୍ତି ହେବାକୁ ପଡ଼ିବ କେଉଁଥିରେ ନିବୃତ୍ତ ହେବାକୁ ପଡ଼ିବ। ତେଣୁ ଭକ୍ତମାନଙ୍କ ଦ୍ୱାରା ଏଇଟା କରାଯାଇଛି, ଏଇଟା କରିବ ଏଇଟା କରିବ ନାହିଁ, ଭଗବାନଙ୍କ ଜପ କରିବ, କୃଷ୍ଣ ହଉ ବା କୃଷ୍ଣ ହଉ, କୃଷ୍ଣ ହେଲେ ଭଗବାନ କହିବେ ନା ମୋତେ ଡାକୁ ନାହିଁ, କୃଷ୍ଣଙ୍କୁ ଡାକୁଛି କୃଷ୍ଣକୁ ଡାକୁଛି ନା, ହାରାମ କହିକିରି ଭଗବତ ଧାମ କଲା, ସେ ଶାସ୍ତ୍ର ଜ୍ଞାନ ଅଛି ତମର? ରେ କୃଷ୍ଣ, ତମେ କୃଷ୍ଣ କହୁଛ, କିଏ କୃଷ୍ଣ କହୁଛନ୍ତି? ଭଗବାନ ବୁଝୁନାହାନ୍ତି କୃଷ୍ଣର ଅର୍ଥ କ'ଣ, ସେ କ'ଣ ପାଇଁ କହୁଛନ୍ତି? ସେ କୃଷ୍ଣ ବୋଲି କହିଦେଲେ କହିଦେଲେ ରାମ ଯେଉଁ କହିଲେ କ'ଣ କହୁଛନ୍ତି ସେଇଟା? ନାମିଆ ତୁମେ ଏତେ ଗବେଷଣା କରୁଛ, ଏତେ ବଡ଼ ଗବେଷକ ତୁମେ, ଜଗନ୍ନାଥ ସଂସ୍କୃତିର ଗବେଷକ ତୁମେ, ଏଇଭଳି ଭାବରେ ତୁମେ ବୁଝୁଛ କଥାକୁ? ସାଧାରଣ ବ୍ୟକ୍ତି ହେଇଥିଲେ ଅଲଗା କଥା, ଗୋଟେ ପବ୍ଲିକ ଫୋରମ୍ରେ ଏଭଳି କଥା କହିବ ତୁମେ? ଲୋକପାଳ ତଦନୁ ଗ୍ରହ ଅମରେଇ, ଭଗବାନ ଲୋକପାଳ, ସିଏ ସମସ୍ତେ ଲୋକପାଳ ମାନେ ମଧ୍ୟ ଭଗବାନ ଅନୁଗ୍ରହୀ ଅମରେଇ, ପ୍ରଭୁ ଆପଣ ଯେଉଁଗୁଡ଼ାକ ଅଲବ୍ଧ ପୂର୍ବ ଏମିତିକି ଅନ୍ୟମାନେ ପ୍ରାପ୍ତ ହୋଇନଥିଲେ, ଲୋକପାଳୀ ଲୋକମାଳ ମାନେ ଲୋକଶ୍ରେଷ୍ଠ ଯେଉଁମାନେ ଅଛନ୍ତି, ତୋଦନ ଗ୍ରହ ଆପଣଙ୍କ ଅନୁଗ୍ରହ ପ୍ରାପ୍ତ ଅମରେଇ, ଦେବତାମାନେ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି, ଅଲବ୍ଧ ପୂର୍ବ ଅପସଦେ ଅସୁରେ ଅର୍ପିତେ, ପ୍ରଭୁ ମୁଁ ଜଣେ ଅଧମ ବ୍ୟକ୍ତି, ଜଣେ ମହାଜନ ସିଏ କହୁଛନ୍ତି ନିଜକୁ ଅଧମ ବୋଲି ଭାବୁଛନ୍ତି, କିନ୍ତୁ ଆମେ ଭାବୁଛୁ ଅଧମ ବ୍ୟକ୍ତି, ଆମେ ଭାବୁଛୁ ଆମେ ମହାଜନ ହୋଇଗଲେ ଆମେ ଏମିତି କହିବୁ ସେମିତି କହିବୁ। ଅପସଦେ ଅସୁରେ ଅର୍ପିତେ, ଅସୁର ଅସୁରକୂଳକୁ ମଧ୍ୟ ଆପଣ ଏଭଳି କୃପା କରୁଛନ୍ତି ପ୍ରଭୁ। ତେଣୁ ଶିଶୁକ ବାଚ ଇତ୍ୟୁକ୍ତ୍ୱା ହରିମାନତ୍ୟ ବ୍ରହ୍ମାଣଂ ସଭବଂ ତତଃ ବିଭୀଷ ସୁତଳଂ ପ୍ରୀତୋ ବଳିର୍ମୁକ୍ତ ସହାସୁର ହି ସୁରହି। ଏହିଭଳି ଭାବରେ ହରିମାନତ୍ୟ ହରିମ ଆନତ୍ୟ ପ୍ରଣମ ନିବେଦନ ପ୍ରଣତି ବର୍ତ୍ତମାନ ନିବେଦନ କଲେ, କରିପାରିନଥିଲେ ବର୍ତ୍ତମାନ ପ୍ରଣତି ନିବେଦନ କଲେ, ବ୍ରହ୍ମାଣଂ ସଭବଂ ତତଃ ବ୍ରହ୍ମାଙ୍କୁ ଏବଂ ମହାଦେବଙ୍କ ସହିତ ସମସ୍ତଙ୍କୁ ପ୍ରଣାମ ନିବେଦନ କଲେ। ବିଭେଷ ସୁତଳଂ ପ୍ରୀତୁ, ବହୁତ ପ୍ରୀତି ସହକାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି, ନୋବେଲ ପ୍ରାଇଜ୍ ପାଇଲେ। ବିଭେଷ ବର୍ତ୍ତମାନ ସୁତଳକୁ ଗଲେ, ବଳିର୍ ମୁକ୍ତ ସହା ଅସୁରେହି, ଅସୁରମାନଙ୍କ ସହିତ ବଳି ବର୍ତ୍ତମାନ ମୁକ୍ତ ହେଇ ବର୍ତ୍ତମାନ ସୁତଳ ଲୋକକୁ ଯାଉଛନ୍ତି ଗଲେ ବା ଯିବେ। ତେଣୁ ଏବଂ ଇନ୍ଦ୍ରାୟ ଭଗବାନ ପ୍ରୀତ୍ୟା ନିୟ ତ୍ରିବିଷ୍ଟପମ ପୁରୈତ୍ୱା ଦିତେ କାମମ ଅସାସତ ସକଳଂ ଜଗତ। ତେଣୁ ଏହିଭଳି ଭାବରେ ଇନ୍ଦ୍ରାୟ ଭଗବାନ ପ୍ରତ୍ୟାନିୟ ତ୍ରିବିଷ୍ଟପମ, ତ୍ରିବିଷ୍ଟପମ କହିଲେ ସ୍ୱର୍ଗଲୋକର ଅଧିକାର ପ୍ରଦାନ କଲେ, ଇନ୍ଦ୍ରଙ୍କୁ ପ୍ରଦାନ କଲେ, ପ୍ରତ୍ୟାନିୟ ଫେରେଇ ଦେଲେ, ନେଇଯାଇଥିଲେ ବଳି ମହାରାଜ, ବର୍ତ୍ତମାନ ସେ ବଳି ମହାରାଜଙ୍କ ମୁକୁଟ ନେଲେ ବା ଯାହା ବି ହେଉ କେମିତି ହେଇକିରି ତ୍ରିଲୋକ ପ୍ରଦାନ କଲେ, ଇନ୍ଦ୍ରଙ୍କୁ ପ୍ରଦାନ କଲେ। ପୁରୈତ୍ୱା ଦିତେ କାମମ, ଅଦିତେ ଯେଉଁ କାମ କରିଥିଲେ କ'ଣ, ଅଦିତଙ୍କର ଯେଉଁ କାମନା ଥିଲା, ଯେଉଁ ବାର ଦିନ ଧରି ପୟବ୍ରତ ପାଳନ କରିଥିଲେ, ସେଇ ପୟବ୍ରତର ବର୍ତ୍ତମାନ ଫଳ ସେ ପ୍ରାପ୍ତ ହୋଇଗଲେ, ତାଙ୍କର କାମନା ପୂରଣ ହୋଇଗଲା। ତୁମେ ଯେଉଁ ପୟବ୍ରତ ମନ୍ତ୍ର ପାଠ କରୁଛ ତୁମର ମଧ୍ୟ କାମନା ପୂରଣ ହେବ, ଭଗବାନ କରିବେ। ଅସାସତ ସକଳଂ ଜଗତ, ଏବଂ ଭଗବାନ ଇନ୍ଦ୍ର ପ୍ରକୃତରେ ବ୍ରହ୍ମା, ତାଙ୍କୁ ଇନ୍ଦ୍ର କଲେ ଭଗବାନ, ବାମନ ଦେବଙ୍କୁ ମଧ୍ୟ ଇନ୍ଦ୍ର କଲେ, ସିଏ ମଧ୍ୟ ଶାସନ କରୁଛନ୍ତି। ତେଣୁ ଲବ୍ଧ ପ୍ରସାଦଂ ନିର୍ମୁକ୍ତୋ ପୌତ୍ରଂ ବଂଶଧରଂ ବଳିମ୍ ନିଶାମ୍ୟ ଭକ୍ତି ପ୍ରବଣ ପ୍ରହ୍ଲାଦ ଇଦମ୍ ଅବ୍ରବୀତ। ତେଣୁ ପ୍ରହ୍ଲାଦ ଯେଭଳି ଏଭଳି ଭାବରେ ଦେଖିଲେ, ଲବ୍ଧ ପ୍ରସାଦଂ ନିର୍ମୁକ୍ତୋ ପୌତ୍ରଂ ବଂଶଧରଂ ବଳିମ୍, ବଳିର ବଳି ଯିଏକି ନିଜର ବଂଶଧର ପୌତ୍ର ସିଏ ହେବେ, ଭଗବାନଙ୍କ ପ୍ରସାଦ ପ୍ରାପ୍ତ ହେଲେ, ମୁକ୍ତ ହୋଇଗଲେ, ଏବଂ ନିଶାମ୍ୟ ଏସବୁ ଦେଖିଲେ, ଭକ୍ତି ପ୍ରବଣ ଶ୍ରେଷ୍ଠ ଭକ୍ତ ପ୍ରହ୍ଲାଦ ଶାସ୍ମି ଦୈତ୍ୟାନା, ଦୈତ୍ୟମାନଙ୍କ ଭିତରେ ସେ ହେଉଛନ୍ତି ଶ୍ରେଷ୍ଠ ପ୍ରହ୍ଲାଦ। ତେଣୁ ପ୍ରହ୍ଲାଦ ଇଦମ୍ ଅବ୍ରବୀତ, ପ୍ରହ୍ଲାଦ ଏଇଭଳି ଭାବରେ କହିଲେ, କ'ଣ କହିଲେ ଶ୍ଳୋକ ଛଅରେ କହୁଛନ୍ତି, ପୂଜା କରିବେନି ବୋଧେ ପ୍ରହ୍ଲାଦ। ନିମଂ ବିରିଞ୍ଚୋ ଲଭତେ ପ୍ରସାଦମ୍ ନ ଶ୍ରୀ ନ ସର୍ବ କିମୁତା ପରେ ନି ଜନ୍ମୋ ସୁରାଣାମସି ଦୁର୍ଗପାଳୋ ବିଶ୍ୱାଭିବନ୍ଦୈରଭିବନ୍ଦିତାଙ୍ଘ୍ରି। ନି ନ ଇମଂ ବିରିଞ୍ଚୋ, ବିରିଞ୍ଚ କହିଲେ ବ୍ରହ୍ମା, ବ୍ରହ୍ମା କି ଏଭଳି ପ୍ରସାଦ ପ୍ରାପ୍ତ ହୋଇନାହାନ୍ତି ପ୍ରଭୁ। ନ ଇମଂ ବିରିଞ୍ଚୋ ଲଭତେ ପ୍ରସାଦମ୍ ନ ଶ୍ରୀ, ଆପଣଙ୍କ ପତ୍ନୀ ମଧ୍ୟ ଏଭଳି ପ୍ରସାଦ ପ୍ରାପ୍ତ ହୋଇନାହାନ୍ତି, କୃପା ପ୍ରାପ୍ତ ହୋଇନାହାନ୍ତି। ନ ସର୍ବ, ସର୍ବ କହିଲେ ଶିବଜୀ, କିମ୍ବ ତାପରେ ଅନ୍ୟମାନଙ୍କ କଥା କ'ଣ କହିବା, ପାଦସେବା ସୁମଧୁରା ଯେତେ ଯାହା ସବୁ ଅଛନ୍ତି ସେମାନଙ୍କ କଥା କ'ଣ କହିବା, ଏମାନେ ଆପଣଙ୍କର କୃପା ପ୍ରାପ୍ତ ହୋଇନାହାନ୍ତି। ଜହ୍ନ ଅସୁରାଣ ମସି ଦୁର୍ଗପାଳ, ପ୍ରଭୁ ଆପଣ ଆମର ଦୁର୍ଗପାଳ ହୋଇଗଲେ ଅସୁରମାନଙ୍କର, ଆପଣ ଯିଏକି ବିଶ୍ୱ ବିବନ୍ଦେଇ, ସେମାନେ ବିଶ୍ୱ ତାଙ୍କୁ ବନ୍ଦନା କରୁଛନ୍ତି, ବିଶ୍ୱ ବିବନ୍ଦି କାହାକୁ ବନ୍ଦନା କରୁଛନ୍ତି, ଅଭିବନ୍ଦିତା ଆଙ୍ଗ୍ରି ଆପଣଙ୍କ ପାଦଯୋଗକୁ ପାଦପଦ୍ମକୁ ବନ୍ଦନା କରୁଛନ୍ତି ଯେଉଁ ବିଶ୍ୱ, ସେହି ଆପଣ ଆମର ଅସୁରମାନଙ୍କର ଦୁର୍ଗପାଳ ହୋଇଗଲେ, ଏଭଳି କୃପା ଏମିତିକି ବିରିଞ୍ଚି ପ୍ରାପ୍ତ ହୋଇନାହାନ୍ତି କି ଆପଣଙ୍କ ପତ୍ନୀ ଲକ୍ଷ୍ମୀଦେବୀ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି କି ଶିବ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ପାଦସେବା ସମୁଦ୍ରା ବା ଯେତେ ଯାହା ସବୁ ଅଛନ୍ତି ଭକ୍ତମାନେ, ସେମାନେ ପ୍ରାପ୍ତ ହୋଇଯାଇପାରନ୍ତି। ତେଣୁ ଯତ୍ପାଦ ପଦ୍ମ ମକରନ୍ଦ ନିସେବଣେନ ବ୍ରହ୍ମାଦୟ ଶରଣ ଦାଶ୍ରୁବତେ ବିଭୂତି କସ୍ମାତ୍ ଭୟଙ୍କୁଶ୍ରୁତୟ ଖଡ଼ଜୋ ନୟସ୍ତେ ଦାକ୍ଷିଣ୍ୟ ଦୃଷ୍ଟି ପଦବୀଂ ଭବତ ପ୍ରଣୀତଃ। ପ୍ରଭୁ ଯତ୍ ପାଦପଦ୍ମ ମକରନ୍ଦ ନିସେବଣେନ, ଯେଉଁ ପାଦପଦ୍ମର ମକରନ୍ଦ ଯେଉଁ ମହୁ ଝରୁଛି ପାଦପଦ୍ମରୁ, ପଦୁ ଗଳୁଛି ମକରନ୍ଦ, ସେ ପାଦପଦ୍ମ ଏ ଭଗବାନ କଥା ହେଉଛି, ସେ ପାଦପଦ୍ମର ମଧୁ ମକରନ୍ଦ ଏ କଥା ଅମୃତ ଭଗବାନଙ୍କର ପାଦପଦ୍ମର କଥା। ତେଣୁ ନିସେବଣେନ ଏଇଟାକୁ ଯିଏ ଶ୍ରବଣ କରିବେ ବା ସେବା କରିବେ ବା କଥା କହିବେ ବା ସ୍ମରଣ କରିବେ, ବ୍ରହ୍ମାଦୟ ଶରଣ ଶରଣତ ଅଶ୍ନୁବତେ ବିଭୂତି, ବ୍ରହ୍ମାଦିଠୁ ଆରମ୍ଭ କରି ସମସ୍ତଙ୍କର ଆପଣ ପରମ ଆଶ୍ରୟ ଭଗବାନ ପ୍ରଭୁ, ତେଣୁ ଆପଣଙ୍କର ପ୍ରଦତ୍ତ ଆଶୀର୍ବାଦ ଯେଉଁ ବିଭୂତି ସେମାନେ ଆସ୍ୱାଦନ କରନ୍ତି ବା ଉପଭୋଗ କରନ୍ତି। କସ୍ମାତ୍ ଭୟଂ କୁଶ୍ରୁତୟ, ଆମେ କୁଶ୍ରୁତୟ, କୁଶ୍ରୁତୟ କହିଲେ ଆମେ ହେଉଛୁ ଦସ୍ୟୁ ତସ୍କର, ମାନେ ଆମେ ସବୁ ଖଡ଼ଜନ, ଆମେ ଅସୁର ପ୍ରକୃତି ବ୍ୟକ୍ତି, ଆମେ ଖଡ଼ଜନୀ ଖଡ଼ଜନ। ଦାକ୍ଷିଣ୍ୟ ଦୃଷ୍ଟିଂ ପଦବୀଂ ଭବତ ପ୍ରଣୀତା, ପ୍ରଭୁ ଆପଣ ଦାକ୍ଷିଣ୍ୟ ଦୃଷ୍ଟି ପ୍ରଦାନ କଲେ, ଦାକ୍ଷିଣ୍ୟ ଦୃଷ୍ଟି କହିଲେ କୃପାବୃଷ୍ଟି ଦ୍ୱାରା ପ୍ରଦତ୍ତ ପଦ ପଦ ଦେଇଛନ୍ତି, ଭବତ ପ୍ରଣୀତା ଆପଣ ଆମକୁ ଏଇଭଳି ଭାବରେ କୃପା କରୁଛନ୍ତି ପ୍ରଭୁ। ଚିତ୍ରଂ ତବେହିତ ମହୋମିତ ଯୋଗ ମାୟା ଲୀଳା ବିଶୁଷ୍ଟ ଭୁବନସ୍ୟ ବିଶାରଦସ୍ୟ ସର୍ବାତ୍ମନ ସମାଦୃଶୋ ବିଷମ ସ୍ୱଭାବ ଭକ୍ତ ପ୍ରିୟୋଜ ଦଶି କଳ୍ପତରୁ ସ୍ୱଭାବ। ପ୍ରଭୁ ଇଏ ଆପଣଙ୍କର ବିଚିତ୍ର ଅଦ୍ଭୁତ ତବ ହିତ ହିତ ଆପଣଙ୍କର କର୍ମ ଜନ୍ମ କର୍ମ ଚମେ ଦିବ୍ୟମ, ଏଇ ଯେଉଁ ଆପଣ କର୍ମ ଇଏ ଅଦ୍ଭୁତ କର୍ମ ପ୍ରଭୁ। ହୋ ଅମିତ ଯୋଗ ମାୟା ଲୀଳା, ଯୋଗ ମାୟାରେ ଆପଣ ସବୁ କାର୍ଯ୍ୟ କରୁଛନ୍ତି ପ୍ରଭୁ, ଅମିତ ଏଇଟାକୁ ଆମେ ବୁଝିପାରିବୁ ନାହିଁ। ବିଶିଷ୍ଟ ଭୁବନସ୍ୟ ବିଶାରଦସ୍ୟ, ଆପଣ ଏ ଯେଉଁ ସମସ୍ତ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବିଶାରଦ, ଆପଣ ସମସ୍ତ ସର୍ବତ ଭାବେ ଦକ୍ଷ, ସର୍ବାତ୍ମନା ସମଦୃଶୋ ଆପଣ ସମସ୍ତଙ୍କ ପ୍ରତି ସମାନ ସର୍ବାତ୍ମନା ସମସ୍ତଙ୍କ ହୃଦୟରେ ରହିଛନ୍ତି, ଆପଣ ପରମାତ୍ମା ରୂପେ ରହିଛନ୍ତି ଏବଂ ସମଦୃଶ୍ୟ, ଆପଣଙ୍କର ବିଷମ ଦୃଷ୍ଟି ନାହିଁ, ଏଇଟା ହେଉଛି ଆପଣଙ୍କର ସ୍ୱଭାବ ପ୍ରଭୁ। କିନ୍ତୁ ଭକ୍ତ ପ୍ରିୟ ଯତ୍ ଅସି କଳ୍ପତରୁ ସ୍ୱଭାବ, କିନ୍ତୁ ଆପଣ ହେଉଛନ୍ତି ଭକ୍ତ ପ୍ରିୟ। ଭଗବତ ଗୀତାରେ ଭଗବାନ କହିଲେ ନା, ସମହଂ ସର୍ବଭୂତେଷୁ ନମି ଦୁଷ୍ୟୋ ସ୍ଥିନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତା ମହିତେ ତେଷୁ ଚାପ୍ୟହଂ। ତୁ ଶବ୍ଦ ବ୍ୟବହାର କଲେ ତୁ ଭଗବାନ ଯଦିଓ ସମସ୍ତ ପ୍ରତି ସମାନ, କିନ୍ତୁ ଯେଉଁମାନେ ତାଙ୍କ ଶରଣରେ ଯାଆନ୍ତି ଭଗବାନ ତାଙ୍କୁ ସ୍ପେଶାଲ କେୟାର ନିଅନ୍ତି। ତେଣୁ କଳ୍ପତରୁ ସ୍ୱଭାବ, ଏଇଟିକୁ ପ୍ରହ୍ଲାଦ ମହାରାଜ ଉଦାହରଣ ଦେଲେ କଳ୍ପତରୁ। କଳ୍ପତରୁର କିଏ ଶତ୍ରୁ ନାହାନ୍ତି କିଏ ମିତ୍ର ନାହାନ୍ତି, କଳ୍ପତରୁ ଯିଏ କାଟିବାକୁ ଆସିଲେ ମଧ୍ୟ ସେ ତାକୁ ତା'ର ମନସ୍କାମନା ପୂର୍ଣ୍ଣ କରିବେ, ଏଭଳି କଳ୍ପତରୁ। କିନ୍ତୁ ଯିଏ ତା'ର ଶରଣରେ ଆସିବ ସେ ତା'ର ପୁରସ୍କୃତ କରିବେ, ଯିଏ ଶରଣରେ ନଯିବ ସେ କ'ଣ ଦେଇପାରିବେ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ ସେ କଥା କହୁଛନ୍ତି, ସମହଂ ସର୍ବଭୂତେଷୁ। ତେଣୁ ବର୍ତ୍ତମାନ ଭଗବାନ କହିଲେ, ବତ୍ସ ପ୍ରହ୍ଲାଦ ଭଦ୍ରଂ ତେ ପ୍ରଜାହି ସୁତଳାଳୟମ୍ ମୋଦମାନ ସ୍ୱପୌତ୍ରେଣ ଜ୍ଞାତିନାଂ ସୁଖମାବହ। ପ୍ରହ୍ଲାଦ ଭଗବାନ ଅତ୍ୟନ୍ତ ପ୍ରିୟ, ତେଣୁ କହୁଛନ୍ତି ବତ୍ସ ହେ ପୁତ୍ର, ବତ୍ସ ଯେମିତି ଗାଭୀ ତା'ର ବତ୍ସାକୁ ସ୍ନେହ କରେ ସେଇଭଳି ଭାବରେ ଭଜ ଭକତ ବତ୍ସଳ ସିଏ, ଯେଉଁ ଆମର ଗୋଟେ ସାଲବେଗ ସଙ୍ଗୀତ ରଚନା କରିଛନ୍ତି, ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ, ଏକା ଭକତ ଜୀବନ ଧେନୁ ପଛେ ପଛେ ବକ୍ସା ଗମେ କ୍ଷୀର ଲୋଭେ। ସେଇଭଳି ଭାବରେ ଯେମିତି ଧେନୁ, ଧେନୁ ପଛରେ ତ ବକ୍ସା ଯାଉଛି, କିନ୍ତୁ ବକ୍ସାକୁ ମଧ୍ୟ ଧେନୁ ବା ଗାଭୀ ତାକୁ ଅତ୍ୟନ୍ତ ସ୍ନେହ କରେ, ସେଇଭଳି ଭାବରେ ଭଗବାନ ଭକ୍ତ ବତ୍ସଳ କୁହାଯାଏ। ଜ୍ଞାନୀ ବତ୍ସଳ ନୁହଁ, ଗବେଷକ ବତ୍ସଳ ନୁହଁ, ବହୁତ ବଡ଼ ଗବେଷଣା କରୁଥାଏ ପାର, କିନ୍ତୁ ଭଗବାନ ଗବେଷକ ବତ୍ସଳ ନୁହଁ, ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ। ତୁମେ ଯଦି ଭକ୍ତ ନୁହଁ ତାହେଲେ ତୁମର ଗବେଷଣା ସେ ବୃଥା। ଶ୍ଳୋକ ଗୋଟେ ଅଛନ୍ତି ଭାଗବତମରେ, ଯେଉଁ କ'ଣ ଶ୍ରେୟ ଶ୍ରୁତି ଭକ୍ତି ଉଦସ୍ୟତେ ବିଭୁ କ୍ରିଶ୍ଚନ୍ତେ ଯେ କେବଳ ବୋଧ ଲବ୍ଧେ ତେଷାମ ସବୁ କ୍ଲେଶଳ ଏବେ ଶିଷ୍ୟ ନାନ୍ୟ ଯଥା ସ୍ଥୁଳ ତୁଷାକୁ ହାତି ନାମ। ତୁମେ ଯେତେ ଗବେଷଣା କର ଯଦି ଭକ୍ତିକୁ ଗ୍ରହଣ କରିନାହଁ ତାହେଲେ ଏସବୁ କେବଳ ଢିଙ୍କିକୁଟା ଚଷୁକୁଟା ହେବ, କାମ ହେବ। ବହୁତ ଗବେଷଣା କଲ, ଜୀବନସାରା ଗବେଷଣା କଲ, ଚଷୁକୁଟିଲ, ଚଷୁ ହିଁ ପ୍ରାପ୍ତ ହେବ, ତଣ୍ଡୁଳ ପ୍ରାପ୍ତ ହୋଇପାରିବ ନାହିଁ। ଭାଗବତ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଯଦି ପଢ଼ୁଛ, ଗବେଷଣା କରୁଛ, ପଢ଼। ଭାଗବତରେ ଲେଖା ବର୍ଣ୍ଣନା କରାଯାଇଛି, ବ୍ରହ୍ମା କହୁଛନ୍ତି, ସେଇଟା ସାଧାରଣ ବ୍ୟକ୍ତି କେହି କହୁନାହାନ୍ତି, ବଡ଼ ଗବେଷକ ସିଏ। ତେଣୁ ସିଏ କହୁଛନ୍ତି ଭଗବାନ କହୁଛନ୍ତି ପ୍ରଭୁ ଏ ପ୍ରହ୍ଲାଦ କହୁଛନ୍ତି, ବତ୍ସ ପ୍ରହ୍ଲାଦ ଭଦ୍ରଂ ତେ ଭଦ୍ରଂ ତୁମର ମଙ୍ଗଳ ହଉ। ପ୍ରଜା ହି ସୁତଳାଳୟମ୍ ତୁମେ ଯାଅ ସୁତଳ ଲୋକକୁ ଯାଅ, ତୁମେ ତୁମ ପୌତ୍ରଙ୍କ ସହିତ ତୁମର ମଦମାନ ସ୍ୱପୌତ୍ରେଣ ବହୁତ ଆନନ୍ଦରେ ତୁମେ ରୁହ ସେଠି ନିଜ ଜ୍ଞାତି କୁଟୁମ୍ବ ସହ ଜ୍ଞାତିନାଙ୍କ ସୁଖମାଭ ଜ୍ଞାତିମାନଙ୍କ ସହିତ ସେଠି ରୁହ। ଏବଂ ନିତ୍ୟଂ ଦ୍ରଷ୍ଟାସି ମାଂ ତତ୍ର ଗଦାପାଣି ଅବସ୍ଥିତ ମଦର୍ଶନ ମହାହ୍ଲାଦ ଧ୍ୱସ୍ତ କର୍ମ ନିବନ୍ଧନ। ନିତ୍ୟଂ ଦ୍ରଷ୍ଟାସି ମାଂ ତତ୍ର ସେଠାରେ ଯଦି ପ୍ରହ୍ଲାଦ ଚିନ୍ତା କରୁଥିଲେ ପ୍ରଭୁ ମୁଁ ଆପଣଙ୍କୁ ଛାଡ଼ି ଯାଇପାରିବି ନାହିଁ, ନା ସେଠି ମୋତେ ଦର୍ଶନ କରିବି, ମୁଁ ସେଠି ରହିବି ସବୁବେଳେ ତୁମ ପାଖରେ। ନିତ୍ୟଂ ଦ୍ରଷ୍ଟାସି ମାଂ ତତ୍ର ଗଦାପାଣି ଅବସ୍ଥିତ ମୁଁ ସେଠି ଦ୍ୱାରପାଳ ରୂପେ ରହିବି, ଗଦା ପାଣି ଧରିକିରି ଗଦା ହାତରେ ମୋର ଗଦା ଥିବ, ଶତ୍ରୁଠାରୁ ମୁଁ ତୁମକୁ ରକ୍ଷା କରିବି। ଗଦାପାଣି ଅବସ୍ଥିତ ମଦର୍ଶନ ମହାହ୍ଲାଦ ତୁମେ ପ୍ରହ୍ଲାଦ ପ୍ରକୃଷ୍ଟ ରୂପେ ଆହ୍ଲାଦ ପ୍ରହ୍ଲାଦ ଲହାଦ ଦାୟିନୀ ଭଗବାନ ମହାପ୍ରଭୁ ନିତ୍ୟ ନୃସିଂହଦେବ। ତେଣୁ ପ୍ରହ୍ଲାଦ ଭଗବାନଙ୍କ ଦର୍ଶନରେ ସେ ଆନନ୍ଦିତ ହୁଅନ୍ତି, ମଦର୍ଶନ ମହାହ୍ଲାଦ ବହୁତ ଆନନ୍ଦ ତୁମେ ହେବ। ଧ୍ୱସ୍ତ କର୍ମ ନିବନ୍ଧନ, ଖାଲି ଆହ୍ଲାଦ ଆନନ୍ଦ ହେବ ତା ନୁହଁ, ତୁମର କର୍ମ ବନ୍ଧନ ସବୁ ଧ୍ୱସ୍ତ ହୋଇଯିବ, ନଷ୍ଟ ହୋଇଯିବ କର୍ମବନ୍ଧନ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଜ୍ଞା ଭଗବତୋ ରାଜନ୍ ପ୍ରହ୍ଲାଦୋ ବଳିନା ସହ ବାଢ଼ମିତ୍ୟ ମଳପ୍ରଜ୍ଞୋ ମୂର୍ଦ୍ଧ୍ନା ଧାୟ କୃତାଞ୍ଜଳି ପରିକ୍ରମ୍ୟାଦି ପୁରୁଷଂ ସର୍ବା ସୁର ଚମୁପତି ପ୍ରଣତ ତଦନୁଜ୍ଞାତ ପ୍ରବିବେଶ ମହାବିଳମ୍। ତେଣୁ ଭଗବାନଙ୍କର ଏହିଭଳି ଭାବରେ ଆଜ୍ଞା ପ୍ରାପ୍ତ ହୋଇ ରାଜନ୍ ପରୀକ୍ଷିତ ମହାରାଜ ଙ୍କୁ କହୁଛନ୍ତି ରାଜନ୍, ତମେ ମଧ୍ୟ ସେଇଭଳି ଭାବେ ଭଗବାନଙ୍କ କୃପା ପ୍ରାପ୍ତ ହେଇଛ ରାଜନ୍। ତେଣୁ ଆଜ୍ଞା ଭଗବତ ରାଜନ୍ ପ୍ରହ୍ଲାଦ ବଳିନା ସହ, ବର୍ତ୍ତମାନ ପ୍ରହ୍ଲାଦ ବଳିଙ୍କ ସହିତ ବାଢ଼୍ୟମିତ୍ୟ ଅମଳ ପ୍ରଜ୍ଞ, ଅମଳ ପ୍ରଜ୍ଞା ସେ ପ୍ରକୃତରେ ବୁଦ୍ଧିମାନ। ତମର ଯଦି ବୁଦ୍ଧି ଅଛି, ଯଦି ପ୍ରକୃତରେ ଜ୍ଞାନ ଅଛି, ପ୍ରଜ୍ଞା ଅଛି, ଚିତ୍ତପ୍ରଜ୍ଞ ସେ କା ଭାଷା, ଚିତ୍ତପ୍ରଜ୍ଞାର କ'ଣ ଭାଷା ପଢ଼। ଭଗବତ ଗୀତାରେ ଭଗବତ ଅର୍ଜୁନ ପଚାରିଛନ୍ତି ପ୍ରଶ୍ନ, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସ୍ଥିତପ୍ରଜ୍ଞ କିଏ, ତୁମେ ଜ୍ଞାନ ଗବେଷଣା କରୁଛ, ଏ ଜ୍ଞାନ ଏଇ ସ୍ଥିତପ୍ରଜ୍ଞକୁ ଆସ, ସ୍ଥିତପ୍ରଜ୍ଞକୁ ଆସିଲା ପରେ ଅନ୍ୟ ସ୍ଥିତପ୍ରଜ୍ଞ ବିଷୟରେ କଥା କହିପାରିବ। ତେଣୁ ଇଏ ଜଣେ ସ୍ଥିତପ୍ରଜ୍ଞ ଅମଳ ପ୍ରଜ୍ଞା, ଯେତେବେଳେ କହୁଛି ମଳ ନାହିଁ, ତୁମେ ରଜଗୁଣ ତମ ଗୁଣ ଦ୍ୱାରା କ'ଣ ପ୍ରଭାବରେ ଏଇସବୁ କଥା କହୁଛ, ତୁମର ପ୍ରଜ୍ଞା ଏଇଭଳି ଭାବରେ ଦୂଷିତ ହେଇକି ରହିଛି, କିନ୍ତୁ ଇଏ ଅମଳ ପ୍ରଜ୍ଞା ପ୍ରହ୍ଲାଦ ହେଉଛନ୍ତି ଅମଳ ପ୍ରଜ୍ଞା। ବାଢ଼ ପ୍ରଭୁ ଠିକ୍ ଅଛି ପ୍ରଭୁ, ବାଢ଼ ମିତ୍ୟମ ଅଳମ୍ ପ୍ରଜ୍ଞ ମୂର୍ଦ୍ଧ୍ନା ଧାୟ କୃତାଞ୍ଜଳି, କୃତାଞ୍ଜଳି ପୂର୍ବ ଭଗବାନଙ୍କର ଆଦେଶକୁ ମସ୍ତକରେ ଧାରଣ କରି ପରିକ୍ରମ ଆଦିପୁରୁଷଂ, ଆଦିପୁରୁଷ ସିଏ ଆଦିପୁରୁଷଙ୍କୁ ପରିକ୍ରମା କରି ସର୍ବାସୁର ଚମୁପତି, ଯେତେ ସେନାପତି ସବୁ ଥିଲେ ଅସୁର ସେନାପତିମାନେ, ପ୍ରଣତ ତଦନୁଜ୍ଞାତ ତାଙ୍କୁ ପ୍ରଣାମ କରି ତାଙ୍କର ଅନୁଜ୍ଞା ନେଇକି ପ୍ରବିବେଶ ମହାବଳୀ, ବର୍ତ୍ତମାନ ମହାବିଳମ, ମହାବିଳମ କହିଲେ ସୁତଳ ଲୋକକୁ ଗଲେ, ବର୍ତ୍ତମାନ ଯାଉଛନ୍ତି। କେମିତି ଗଲେ ସୁତଳ ଲୋକକୁ, ଆମର କ'ଣ ବୈଜ୍ଞାନିକମାନେ ପଠାଉଛନ୍ତି, ଯାନ ପଠାଉଛନ୍ତି ଚନ୍ଦ୍ର ଗ୍ରହକୁ କରିକିରି, ଚନ୍ଦ୍ର ଲୋକକୁ ପଠାଉଛନ୍ତି, ଯାନ ପଠାଉଛନ୍ତି, କ'ଣ ନା ଚିତ୍ର ଆସୁଛି, ସାଟେଲାଇଟ୍ ଆସୁଛି, ଚନ୍ଦ୍ର ଲୋକରେ କିଏ ଅଛନ୍ତି ତୁମେ କହିପାରିବ ନାହିଁ, ଖାଲି ଚିତ୍ର ଆସୁଛି ଆମର ଚିତ୍ର, ଚନ୍ଦ୍ର ଲୋକ ନକରି ଯେକୌଣସି ଲୋକ ରଖିଲେ କ'ଣ ଅସୁବିଧା ଅଛି, କ'ଣ ତୁମେ ଅସୁବିଧା ପାଇଛ, ଚନ୍ଦ୍ର ଲୋକ ଯେଉଁ ଯାଇଛ ବୋଲି କ'ଣ ତାର ପ୍ରମାଣ କ'ଣ, ଚନ୍ଦ୍ର ଦେବତା ଆଜି ରହିଛନ୍ତି, ଚନ୍ଦ୍ରର ଭଗବାନ ଯିଏ ରହିଛନ୍ତି, ଚନ୍ଦ୍ର ରାଜା ସୋମ, ତାଙ୍କ ବିଷୟରେ ଜାଣିଛ, ତାଙ୍କ ବିଷୟରେ ଖବର ପଠାଇ ପାରିବ ବୈଜ୍ଞାନିକମାନେ, ତଳ ଲୋକ ବିଷୟରେ ଜାଣିନାହାନ୍ତି ବୈଜ୍ଞାନିକମାନେ, ନହେଲେ କୁ ଆହୁରି ପଠାଇଥାନ୍ତେ। ଏ ବଳି ମହାରାଜ ଯାଉଛନ୍ତି, ସୁତଳ ଲୋକକୁ ଯାଉଛନ୍ତି, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ତାଙ୍କର ଗବେଷଣା ମାଧ୍ୟମରେ ଜାଣିପାରୁନାହାନ୍ତି କେମିତି ଯିବାକୁ ପଡ଼ିବ। ସେମାନେ କହୁଛନ୍ତି ଚନ୍ଦ୍ର ଲୋକର କିଛି ନାହିଁ, ବାଲି ରହିଛି ଖାଲି, କ'ଣ ଆମର ସାଟେଲାଇଟ୍ ରହିଲା ନା ନାହିଁ, କ'ଣ ହେଲା ଭାଙ୍ଗି ଯାଇଥିଲା ତା ଗୋଡ଼, ଯାହା ବି ହଉ। ତେଣୁ ଅଥା ହୋ ସନସଂ ରାଜନ୍ ହରି ନାରାୟଣ ଅନ୍ତିକେ ଆସିନ ମୃତ୍ୟୁଜାଂ ମଧ୍ୟ ସଦସୀ ବ୍ରହ୍ମବାଦିନା ଅଥ ଆହ। ବର୍ତ୍ତମାନ କହିଲେ ଉଷନସମ, ଉଷନସମ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ, ରାଜନ୍ ହେ ରାଜନ୍ ବର୍ଗୀତ ହରି ନାରାୟଣ ଅନ୍ତିକେ, ସେ ହରି ସେ ନାରାୟଣ ସିଏ ତାଙ୍କର ଅନ୍ତିକରେ ବସିଥିଲେ, ନିକଟରେ ବସିଥିଲେ ଶୁକ୍ରାଚାର୍ଯ୍ୟ, ଇଏ ତାଙ୍କର ସୌଭାଗ୍ୟ, ଭଗବାନଙ୍କ ନିକଟରେ ବସିଛନ୍ତି, ଏଇଟା ବଡ଼ ସୌଭାଗ୍ୟ। ଆସିନ ମୃତ୍ୟୁଜାଂ ମଧ୍ୟ ଋତିଜ ଯେଉଁ ଥିଲେ, ବ୍ରାହ୍ମଣମାନେ ଥିଲେ, ତାଙ୍କ ମଧ୍ୟରେ ବସିଥିଲେ ଶୁକ୍ରାଚାର୍ଯ୍ୟ, ଯିଏକି ଭଗବାନଙ୍କ ନିକଟରେ ବସିଥିଲେ, ସଦସୀ ବ୍ରହ୍ମବାଦୀ ନାମ, ଏମାନେ ସବୁ ବ୍ରହ୍ମବାଦୀ, ବ୍ରହ୍ମ ଜାଣନ୍ତି, ବେଦ ଜାଣନ୍ତି ବ୍ରହ୍ମବାଦୀମାନେ ଏମାନେ ସବୁ। ତେଣୁ ଭଗବାନ ତାଙ୍କୁ କହିଲେ, ବ୍ରହ୍ମନ୍ ସନ୍ତନୁ ଶିଷ୍ୟସ୍ୟ କର୍ମ ଛିଦ୍ରଂ ବିତନ୍ନତଃ ଯତ୍ ତତ୍ କର୍ମସୁ ବୈଷମ୍ୟଂ ବ୍ରହ୍ମ ଦୃଷ୍ଟଂ ସମଂ ଭବେତ୍। ହେ ବ୍ରହ୍ମନ୍, ହେ ବ୍ରାହ୍ମଣ, ସନ୍ତନୁ ବର୍ତ୍ତମାନ କୁହନ୍ତୁ, ଶିଷ୍ୟସ୍ୟ କର୍ମ ଛିଦ୍ରଂ ବିତନ୍ନତଃ, ତୁମର ଶିଷ୍ୟ ଯେଉଁ ବଳିଙ୍କୁ ମହାରାଜଙ୍କର ଯେଉଁ 100ତମ ଯଜ୍ଞ କରୁଥିଲ, ଅସମୃତ ଯଜ୍ଞ, ତା ଦେହରେ ଯେଉଁ ଛିଦ୍ର ରହିଗଲା, ତ୍ରୁଟି ରହିଗଲା, ସେଇଟାକୁ ଦେଖ, ସେଇଟାକୁ ଠିକ୍ କର, ରିପେୟାର କର। ଯଦି ଶୁକ୍ରାଚାର୍ଯ୍ୟ କହିଲେ, ପ୍ରଭୁ ଆପଣ ତ ପଠାଇଦେଲେ, ମୋର ଶିଷ୍ୟକୁ ପଠାଇଦେଲେ ସୁତଳ ଲୋକ, ମୁଁ କ'ଣ ଛିଦ୍ର କେମିତି ନିଶ୍ଚିତ କରିବି, କେମିତି ଠିକ୍ କରିବି, ମୋର ତ ଶିଷ୍ୟ ନାହାନ୍ତି, ଯଜ୍ଞ ଯିଏ କରୁଥିଲେ କର୍ତ୍ତା ସେ ତ ନାହାନ୍ତି, କେମିତି ମୁଁ କରିବି ନା। ଯତ୍ ତତ୍ କର୍ମସୁ ବୈଷମ୍ୟମ୍, ଯେଉଁ କର୍ମରେ ଯେଉଁ ବୈଷମ୍ୟ ରହିଛି, କିଛି ଛିଦ୍ର ରହିଛି, କିଛି ତ୍ରୁଟି ରହିଛି, ବ୍ରହ୍ମ ଦୃଷ୍ଟଂ ସମଂ ଭବେତ୍, ବ୍ରାହ୍ମଣମାନେ ଯଦି ଦର୍ଶନ କରିଦେବେ ତାହେଲେ ସେଇଟା ସମାନ ହୋଇଯିବ, ପୁଣି ଠିକ୍ ହୋଇଯିବ ସମଂ ଭବେତ୍। ଏଇଟା ଗ୍ଲାସ୍ ନ ଦେବାରୁ ସବୁ ବିକ୍ରି ଆସିବ ଆଉ। ତେଣୁ ପନ୍ଦର ଶୁକ୍ର କହୁଛନ୍ତି, ଶୁକଦେବ କହୁଛନ୍ତି, ଶୁକ୍ର କହୁଛନ୍ତି, ଶୁକ୍ରାଚାର୍ଯ୍ୟ କହୁଛନ୍ତି ବର୍ତ୍ତମାନ, କୃତସ୍ତତ୍କର୍ମ ବୈଷମ୍ୟମ୍ ଯସ୍ୟ କର୍ମେଶ୍ୱର ଭବାନ୍ ଯଜ୍ଞେଶୋ ଯଜ୍ଞ ପୁରୁଷ ସର୍ବଭାବେନ ପୂଜିତ। କୃତସ୍ତତ୍କର୍ମ ବୈଷମ୍ୟମ୍, ପ୍ରଭୁ ଆଉ କର୍ମ ବୈଷମ୍ୟ କ'ଣ ରହିଲା ନା, କେମିତି ରହିଲାନି ନା, ଯଶ କର୍ମେଶ୍ୱର ଭବାନ୍, ଆପଣ ହେଉଛନ୍ତି କର୍ମର ଈଶ୍ୱର, ଆପଣ ଯଦି ଅଛନ୍ତି, ଉପସ୍ଥିତ ଅଛନ୍ତି, ଯଜ୍ଞେଶୋ ଆପଣ ଯଜ୍ଞର ଈଶ୍ୱର, ମୁଁ ଯଜ୍ଞ ପୁରୁଷ ଆପଣ ସ୍ୱୟଂ ଯଜ୍ଞ ସର୍ବଭାବେ ପୂଜିତ ଆପଣ ପୂଜିତ ହୋଇଛନ୍ତି ଯେଥିପାଇଁ ଆପଣ ଏଠାରେ ଉପସ୍ଥିତ ରହିଛନ୍ତି ଏଠି ଆପଣ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ଆଉ କ'ଣ ସେଠି ତ୍ରୁଟି ରହିଲା ତେଣୁ ମନ୍ତ୍ରତ ଏ ଶ୍ଲୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ମନ୍ତ୍ରତ ତନ୍ତ୍ରତଃ ଛିଦ୍ରମ ଦେଶ କାଳାହ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନଂ ତବ ପ୍ରଭୁ ମନ୍ତ୍ରରେ କିଛି ତ୍ରୁଟି ଥାଇପାରେ ତନ୍ତ୍ରରେ କିଛି ତ୍ରୁଟି ଥାଇପାରେ ବା ଦେଶ ମାନେ ସ୍ଥାନ ସ୍ଥାନରେ କିଛି ତ୍ରୁଟି ରହିଛି ସ୍ଥାନରେ ତ୍ରୁଟି ରହିଛି ଯେଉଁଠି ଆଳୁ ମିଳୁଛି ସେଠି କ'ଣ କରିବେ ନା ଦେଶୀ ଆଳୁ ଦେବେ ଭୋଗ କରିବେ ଜଗନ୍ନାଥଙ୍କୁ ନା ଜଗନ୍ନାଥ ପୂଜା କରିବେ ନାହିଁ ଜଗନ୍ନାଥ ପୁରୀରେ କେବଳ ପୂଜା ହେଉଛି ଦେଶୀ ଆଳୁ ବୋଲି ଅନ୍ୟ କେଉଁଠି ଆଉ ଖାଲି ଯେଉଁଠି ଆଳୁ ମିଳୁଛି ସେଠି କ'ଣ କରିବେ କ'ଣ ପୂଜା କରିବେ ଜଗନ୍ନାଥଙ୍କୁ ଦେଶ ଦେଶରେ ମଧ୍ୟ କିଛି ତ୍ରୁଟି ରହିଛି କାଳ ସମୟରେ ମଧ୍ୟ କିଛି ତ୍ରୁଟି ରହିଛି ବରଫ ପଡ଼ିଛି ସେଠି ରଥଯାତ୍ରା ହେବ ନାହିଁ କାଳ ବସ୍ତୁତ ବସ୍ତୁରେ ମଧ୍ୟ କିଛି ତ୍ରୁଟି ରହିଛି ସବୁଥିରେ କିଛି ତ୍ରୁଟି ରହିଛି କିନ୍ତୁ ତୁମେ ଜାଣିଛ ସେ ତ୍ରୁଟି କେମିତି ନିଶ୍ଚିତ ହେଉଛି ତୁମେ ପ୍ରତିଜ୍ଞା ଗବେଷଣା କରି ଜାଣିପାରିବ ଏଇଟା ଏଇଟା ଭାଗବତ ବୁଝିବ କ'ଣ ତ୍ରୁଟି କେମିତି ନିଶ୍ଚିତ ହେବ ତ୍ରୁଟି ଶୂନ୍ୟ କେମିତି ହେବ ସର୍ବଂ କରୋତି ନିଶ୍ଚିଦ୍ରମ ଏଇଟା ଜାଣ ତୁମେ ଗବେଷଣା କରୁଛ ଏ କଥାଟି ଶୁଣ ସର୍ବଂ କରୋତି ନିଶ୍ଚିଦ୍ରମ ସବୁକିଛି ତ୍ରୁଟିକୁ ଶୂନ୍ୟ କରୁ ତୁମେ ତ୍ରୁଟି ସବୁ କରୁଛ ଏଇଟା ହେଲା ତ୍ରୁଟି ଏଇଟା ହେଲା ତ୍ରୁଟି ଏଇଟା ହେଲା ତ୍ରୁଟି ହଜାର ତ୍ରୁଟି ତୁମେ ଦେଖାଉଛ କିନ୍ତୁ ସେ ତ୍ରୁଟି ଯେ ଶୂନ୍ୟ ହୋଇଯାଇଛି ତ୍ରୁଟି ବିଚ୍ୟୁତ ହୋଇଯାଇ ତ୍ରୁଟି ଯେ ନଷ୍ଟ ହୋଇଯାଇ ତୁମେ ଜାଣିପାରୁନ କେତେବେଳେ ନଷ୍ଟ ହେଲା ଯେମିତି ଯମରାଜଙ୍କ ଦୂତମାନେ ଜାଣିପାରିନଥିଲେ ଅଜାମିଳ କେମିତି ପ୍ରାଶ୍ଚିତ କଲା ତୁମେ ସେମିତି ଜାଣିପାରିବ ନାହିଁ ଧର୍ମସ୍ଥ ତତ୍ତ୍ୱ ନିହିତ ଗୁହାୟାଙ୍ଗ ମହାଜନମାନଙ୍କ ଶରଣରେ ଗଲେ ତୁମେ ବୁଝିବ ତୁମେ ନିଜେ ଗବେଷଣା କରି ବୁଝିପାରିବ ନାହିଁ ସବୁକିଛି ତ୍ରୁଟି ଶୂନ୍ୟ ହୋଇଯାଇଛି ତୁମେ ଯେଉଁ ତ୍ରୁଟି ସବୁ ଦେଖାଉଥିଲ ଗର୍ଜୁଥିଲ ବସିକିରି ନ୍ୟୁଜ୍ ମିଡ଼ିଆମାନଙ୍କରେ ଗର୍ଜୁଥିଲ ସବୁ ତ୍ରୁଟି ସବୁ ବିଚ୍ୟୁତ ହୋଇଯାଇଛି ତ୍ରୁଟି ଶୂନ୍ୟ ହୋଇଯାଇଛି ତୁମେ ଜାଣିପାରିବ ନାହିଁ କେମିତି ତ୍ରୁଟି ଶୂନ୍ୟ ହେଲା ତୁମେ ମହାଜନଙ୍କ ଶରଣରେ ଗଲେ ଭାଗବତ ଶରଣରେ ଗଲେ ବୁଝିବ ନହେଲେ ତୁମେ ବୁଝିପାରିବ ନାହିଁ ଯେତେ ଜ୍ଞାନ ଥିଲେ କ'ଣ ହେବ ଗବେଷଣା କଲେ କ'ଣ ହେବ ଏ ହେଉଛି କେମିତି ତ୍ରୁଟି ଶୂନ୍ୟ ହେବ ଏଇଟା ଶୁଣ ଆମଠୁ ଶୁଣ ଅନୁସଂକୀର୍ତ୍ତନଂ ତବ ଭଗବାନ ନାମ କୀର୍ତ୍ତନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତୁମେ କୃଷ୍ଣ କୁହ ବା କୃଷ୍ଣ କୁହ ଯାହା କୁହ ଭଗବାନ ବୁଝୁଛନ୍ତି ବୁଝୁଛନ୍ତି ଜିନିଷ ଜଣେ ଖନା ଜଣେ କହୁଛି ତା ମା ବୁଝୁନାହିଁ ଛୋଟ ପିଲା ଗୋଟେ କଥା କହୁଛି ବୁଝୁନାହିଁ ଖଣ୍ଡି କଥା କହୁଛି ସେ ବୁଝୁନାହିଁ ବରଂ ମା ବହୁତ ଖୁସି ହେଉଛି ତା ପୁଅର କଥା ଶୁଣିକିରି ଭଗବାନ ସେହିଭଳି ଭାବରେ ଶୁଣନ୍ତି ତୁମ ଭଳି ବିଦ୍ୱାନ ଭଗବାନ ବିଦ୍ୱାନ ବତ୍ସଳ ନୁହଁ ଗବେଷକ ବତ୍ସଳ ନୁହଁ ଜ୍ଞାନୀ ବତ୍ସଳ ନୁହଁ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ ତଥାପି ବଦତୁ ଭୂମନ କରିଷ୍ୟାମି ଅନୁଶାସନମ ଏତତ୍ ଶ୍ରେୟ ପରଂ ପୁଂସାମ ଯତ୍ ତବାଜ୍ଞାନୁପାଳନମ ତଥାପି ବଦତୁ ଭୂମନ ଏ ପ୍ରଭୁ ସବୁକିଛି ତ୍ରୁଟି ଶୂନ୍ୟ ହୋଇଯାଇଛି ଆଉ କିଛି ତ୍ରୁଟି ନାହିଁ ତଥାପି ଆପଣ ଯେତେବେଳେ କହୁଛନ୍ତି ବଦତୁ ଭୂମନ ପ୍ରଭୁ ଭୂମା ପୁରୁଷ ଆପଣ ପରମ ପୁରୁଷ କରିଷ୍ୟାମି ଅନୁଶାସନ ଆପଣ ଯାହା କହିବେ ଆଜ୍ଞା ଦେବେ ଆମେ କରିବୁ ପ୍ରଭୁ ଇଏ ହେଉଛି ଜୀବନର ସାର୍ଥକତା ଭଗବାନ କ'ଣ ଚାହୁଁଛନ୍ତି ସେଇଟା ଦେଖ ତୁମେ କ'ଣ ଚାହୁଁଛ ଚିନ୍ତା କରୁଛ ସେଇଟା କହିବା ଦରକାର ନାହିଁ ଭଗବାନ ଖୁସି ହେବେ ନାହିଁ ଭଗବାନ ଯାହା ଚାହୁଁଛନ୍ତି ସେଇଟା କରିବା ଭଗବାନ ସେଥିରେ ସନ୍ତୁଷ୍ଟ ହେବେ କରିଷ୍ୟାମି ଅନୁଶାସନ ପ୍ରଭୁ ଇଏ ତ ସେ ପରମ ପୁରୁଷାମ ସମସ୍ତଙ୍କର ସବୁ ମନୁଷ୍ୟମାନଙ୍କର ତୁମେ ଗବେଷକ ହୁଅ ଯାହା ହୁଅ କ୍ରିଟିସାଇଜ୍ କର ଯାହା କର ତୁମର ସବୁଠାରୁ ଶ୍ରେଷ୍ଠ ଶ୍ରେୟ ଜିନିଷ କେଉଁଥିରେ ଆସିବ ନା ଯତ୍ ତବ ଆଜ୍ଞାନୁପାଳନ ତବ ଆଜ୍ଞା ଯଦି ଆମେ ପାଳନ କରିବା ଭଗବାନ ଆଜ୍ଞା କ'ଣ ଜାଣିଛ ଭଗବାନ କହୁଛନ୍ତି ଚାରୋଟି କଥା କହିଲେ ମନମନା ଭବ ମନରେ ମୋତେ ଚିନ୍ତା କର ମୋତେ ଭକ୍ତ ମୋର ଭକ୍ତ ହୁଅ ତୁମେ ଯଦି ଭକ୍ତ ଶରଣରେ ଯିବନି ତାହେଲେ କେମିତି ଭକ୍ତ ହେଇପାରିବ ତୁମକୁ ଗବେଷଣା କରି ଭକ୍ତ ହେଇପାରିବ ମୋତେ ଯା ଆଜି ଭଗବାନଙ୍କୁ ପୂଜା କର ଖାଲି ଜଗନ୍ନାଥ ମନ୍ଦିରରେ ଯେଭଳି ପୂଜା ହେଉଛି ସେଭଳି ସମସ୍ତେ ପୂଜା କରିପାରିବେ ନାହିଁ ଜଗନ୍ନାଥ ମନ୍ଦିରରେ ଯେଉଁ ପୂଜା ହେଉଛି ସେଇଟା କେଉଁ ଯୁଗର ପୂଜା ପଦ୍ଧତି ଜାଣିଛ ତୃତୀୟ ମକ୍ଷୀ ଦ୍ୱାପର ପରିଚର୍ଯ୍ୟା ଦ୍ୱାପର ଯୁଗରେ ପରିଚର୍ଯ୍ୟା କରାଯାଉଥିଲା ବର୍ତ୍ତମାନ କଳି ଯୁଗରେ ସେସବୁ ନାହିଁ ପରିଚର୍ଯ୍ୟା କରାଯାଇପାରିବ ନାହିଁ ଏଇଟା ଜାଣିଛ ତୁମ ଜ୍ଞାନ ଅଛି କଳୁତ ଧରି କୀର୍ତ୍ତନ କଳିଯୁଗରେ କେବଳ ଏକମାତ୍ର ଉପାୟ ହେଉଛି ଭଗବାନଙ୍କ ନାମ କୀର୍ତ୍ତନ ଇଏ ଭଗବାନଙ୍କର ଆଜ୍ଞା ବୁଝିବାର ଅଛି ଭଗବାନ ଆଜ୍ଞା କ'ଣ କହୁଛନ୍ତି ତୁମେ ଗବେଷଣା କଲେ କ'ଣ ହେବ ଜୀବନସାରା ଚାଲିଯିବ ଗବେଷଣାରେ ଜାଣିପାରିବ ନାହିଁ କ'ଣ ତତ୍ତ୍ୱଟା ତେଣୁ ଅଠର ଶ୍ଳୋକରେ କହୁଛନ୍ତି ଶିଶୁ କହୁଛନ୍ତି ପ୍ରତିନନ୍ଦ୍ୟ ହରେ ଆଜ୍ଞା ମୁସନା ଭଗବାନ ଇତି ଭଗବାନଙ୍କର ପ୍ରଶଂସା କରି ହରି ଆଜ୍ଞାଙ୍କର ହରି ସିଏ ସବୁକିଛି ପ୍ରଦାନ କରିପାରିବେ, ସବୁକିଛି ହରଣ କରିପାରିବେ, ତୁମ ଜ୍ଞାନକୁ ମଧ୍ୟ ସେ ହରଣ କରିନେବେ। ଆଜ୍ଞା ଉଷନା ଭଗବାନ ଇତି, ଉଷନା ମଧ୍ୟ ଭଗବାନ, ଉଷନା ଶୁକ୍ରାଚାର୍ଯ୍ୟ ସେ ମଧ୍ୟ ଭଗବତ ଗୀତାରେ ଭଗବାନ କହିଲେ ନା, କବି ନା ଉଷନା କବି, ସେ ତୁମ ଭଳି ଗବେଷଣା କରିନାହାନ୍ତି, ଯେଉଁ ଜ୍ଞାନ ପ୍ରାପ୍ତ ହେଲେ ଭଗବାନଙ୍କର ସେ ବିଭୂତି ଜଣେ, ପ୍ରଭୁପାଦ ମଧ୍ୟ ଜଣେ ସେଇଭଳି ଭାବରେ ଜଣେ ଭଗବାନ ବିଭୂତି, ତୁମେ ତାଙ୍କ ଭିତରେ କ'ଣ ବୁଝିପାରିବ ଗବେଷଣା କରିକିରି? ସେଇଠୁ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲାଣି କି ତୁମେ ଜାଣିବ ତାଙ୍କ ବିଷୟରେ? ଉଷନା ଭଗବାନ, ଉଷନାକୁ ମଧ୍ୟ ଭଗବାନଙ୍କ ସହ ତୁଳନା କରାଯାଉଛି, ଏତେ ଶକ୍ତିଶାଳୀ ସିଏ ଉଷନା। ଯଜ୍ଞ ଛିଦ୍ରଂ ସମାଧତ, ଯଜ୍ଞରେ ଯାହା କିଛି ତ୍ରୁଟି ଥିଲା ତାକୁ ପୁଣି ପୂର୍ଣ୍ଣ କଲେ। ବଳେ ବିପ୍ରସିର୍ଭି ସହ, ବଳିଙ୍କର ଯଜ୍ଞରେ ଯେଉଁ ସବୁ ତ୍ରୁଟି ଥିଲା, ବିପ୍ରସି ଅନ୍ୟ ବ୍ରାହ୍ମଣ ଏବଂ ଋଷିମାନଙ୍କ ସହିତ ସେସବୁ ତ୍ରୁଟିକୁ ଶୂନ୍ୟ କଲେ। ଏବଂ ବଳେର୍ ମହିନ୍ଦ୍ରାଜନ ଭିକ୍ଷିତ୍ୱା ବାମନ ହରି ଦଦୌ ଭାତ୍ରେ ମହିନ୍ଦ୍ରାୟ ତ୍ରିଦିବଂ ଯତ୍ ପରିହୃତମ। ଏବଂ ଏହିଭଳି ଭାବରେ ବଳି, ବଳିଙ୍କ ଠାରୁ ମହି ଏ ତ୍ରିଲୋକକୁ ଆଣିକରି ରାଜନ ପରୀକ୍ଷିତ ମହାରାଜ ଭିକ୍ଷିତ ବାମନ ହରି, ଭଗବାନ ବାମନ ରୂପରେ ଆସି ହରି ସେ ଭିକ୍ଷା କରି ଭିକ୍ଷା କରି ନେଲେ। ଦଦୌ ଭ୍ରାତ୍ରେ ମହେନ୍ଦ୍ରାୟ, ତାଙ୍କର ଭ୍ରାତା ମହେନ୍ଦ୍ରଙ୍କୁ ପ୍ରଦାନ କଲେ, ପୁରନ୍ଦର ବଡ଼ ଭାଇଙ୍କୁ ପ୍ରଦାନ କଲେ ପୁରନ୍ଦରଙ୍କୁ। ତ୍ରିଦିବଂ ଯତ୍ ପରିହୃତମ, ତ୍ରିଦିବଂ କହିଲେ ଆକାଶ ସ୍ୱର୍ଗଲୋକ, ସ୍ୱର୍ଗଲୋକ ଯାହା ପରିହୃତମ ଯେଉଁ ବଳି ନେଇଯାଇଥିଲେ ସେଇଟାକୁ ପୁଣି ବର୍ତ୍ତମାନ ପ୍ରଦାନ କଲେ, ମହେନ୍ଦ୍ରକୁ ପ୍ରଦାନ କଲେ। ତେଣୁ ପ୍ରଜାପତି ପତି ବ୍ରହ୍ମା ଦେବର୍ଷି ପିତୃଭୂମି ପେହି ଦକ୍ଷ ଭୃଗୁ ଅଙ୍ଗିରୋ ମୁଖ୍ୟୈ କୁମାରେଣ ଭବେନ ଚ କଶ୍ୟପସାଦିତେ ପ୍ରୀତ୍ୟୈ ସର୍ବଭୂତ ଭବାୟ ଚ ଲୋକାନାଂ ଲୋକପାଳାନାଂ ଅକରୋତ୍ ବାମନଂ ପତିମ। ପ୍ରଜାପତି ପତି ବ୍ରହ୍ମା, ପ୍ରଜା ବ୍ରହ୍ମା ମଧ୍ୟ ସେଇଠି ରହିଛନ୍ତି, ପ୍ରଜାପତିଙ୍କର ପତି ସିଏ ବ୍ରହ୍ମା। ଦେବର୍ଷି ପିତୃଭୂମି ପେଇ, ଦେବତାମାନଙ୍କର ଋଷିମାନଙ୍କର ପିତୃମାନଙ୍କର ଭୂମିର ଏମାନେ ସବୁ ଯେଉଁ ରହିଛନ୍ତି, ପ୍ରଜାପତି ଇତ୍ୟାଦି ସବୁ ରହିଛନ୍ତି, ମୁଖ୍ୟ ସବୁ ରହିଛନ୍ତି, ବିଶେଷ ଭାବରେ ଦକ୍ଷ ଭୃଗୁ ଅଙ୍ଗିରା ମୁଖ୍ୟୈ ଏମାନେ ସବୁ ରହିଛନ୍ତି। ଏବଂ କୁମାରେଣ, କୁମାରେଣ କହିଲେ ଚାରି କୁମାର, ସନତ ସନାତନ ସନାତନ ସନତ କୁମାର, ଭବେନ ଚ ଶିବଜୀ ମଧ୍ୟ, ଏବଂ କଶ୍ୟପ ଅଶ୍ୟ ଦିତେ ପ୍ରୀତ୍ୟୈ, କଶ୍ୟପ ଏବଂ ଅଦିତି ସେମାନେ ମଧ୍ୟ ସେଠି ରହିଛନ୍ତି, ସେମାନେ ବହୁତ ଆନନ୍ଦିତରେ। ସର୍ବଭୂତ ଭବାୟ ଚ ଭଗବାନ ଲୋକାନାଂ ଲୋକପାଳନାଂ ଅକରୋତ୍ ବାମନଂ ପତିମ। ତେଣୁ ବାମନ ଦେବଙ୍କୁ ଏମାନେ ସବୁ ପତି କଲେ ବା ଇନ୍ଦ୍ର କଲେ, ଇନ୍ଦ୍ର ରୂପରେ ଗ୍ରହଣ କଲେ। କଶ୍ୟପ ତାଙ୍କ ଅଦିତିଙ୍କ ଆନନ୍ଦ ବିଧାନ ପାଇଁ ଏବଂ ଲୋକପାଳକଙ୍କ ସହ ବ୍ରହ୍ମାଣ୍ଡର ସମସ୍ତ ଅଧିବାସୀ କଲ୍ୟାଣ ପାଇଁ ସେ କ'ଣ କଲେ ନା, ଭଗବାନ ବାମନ ଦେବଙ୍କୁ ସମସ୍ତଙ୍କ ପାଳକ ରୂପେ ବରଣ କଲେ, ସମସ୍ତଙ୍କୁ ପାଳନ କରନ୍ତି ସେ ଭଗବାନ, ପାଳନ ଦାୟିତ୍ୱରେ ଅଛନ୍ତି, ସୃଷ୍ଟି କରି ବ୍ରହ୍ମା ସୃଷ୍ଟି କରୁଛନ୍ତି, ସ୍ଥିତି ପାଳନ କରୁଛନ୍ତି ବିଷ୍ଣୁ ଏବଂ ସଂହାର କରିବେ ଶିବ। ତେଣୁ ପାଳନ ଦାୟିତ୍ୱ ଅନ୍ୟ କେହି କରିପାରିବେ ନାହିଁ, ଭଗବାନ ହିଁ କରିବେ, ବିଷ୍ଣୁ ହିଁ କରିବେ। ତେଣୁ ଭଗବତ ଗୀତାରେ ଭଗବାନ କହିଲେ, ନରାଣାଂଚ ନରାଧିପ, ମନୁଷ୍ୟମାନଙ୍କ ଭିତରେ ମୁଁ ଯେ ରାଜା, ବିଷ୍ଣୁଙ୍କର ପ୍ରତିନିଧି। ତେଣୁ ବେଦାନାଂ ସର୍ବଦେବାନାଂ ଧର୍ମସ୍ୟ ଯଶସ୍ୟ ଶ୍ରିୟଃ ମଙ୍ଗଳାନାଂ ବ୍ରତାନାଂ ଚ କଳ୍ପଂ ସ୍ୱର୍ଗାପବର୍ଗୟୋଃ ଉପେନ୍ଦ୍ରଂ କଳ୍ପୟାଂ ଚକ୍ରେ ପତିଂ ସର୍ବବିଭୂତୟେ ତଦା ସର୍ବାଣି ଭୂତାନି ଭୃଷଂ ଉମୁଦ୍ରେ ନୃପ। ବେଦାନାଂ ସର୍ବଦେବାନାଂ ଧର୍ମସ୍ୟ ଯଶସ୍ୟ ଶ୍ରିୟଃ ମଙ୍ଗଳାନାଂ ବ୍ରତାନାଂ ଚ କଳ୍ପଂ ସ୍ୱର୍ଗାପବର୍ଗୟୋଃ। ମହାରାଜ ପରୀକ୍ଷିତ, ଇନ୍ଦ୍ରଙ୍କୁ ଯଦିଓ ସବୁ ବ୍ରହ୍ମାଣ୍ଡର ରାଜା ବୋଲି ମନେ କରାଯାଏ, ତଥାପି ବ୍ରହ୍ମା ଆଦି ସମସ୍ତ ଦେବତାମାନେ ଉପେନ୍ଦ୍ର ବା ବାମନଦେବଙ୍କୁ ଦେବ, ଧର୍ମ ଯଶ ଐଶ୍ୱର୍ଯ୍ୟ ମଙ୍ଗଳ ବ୍ରତ ସ୍ୱର୍ଗ ଏବଂ ଅପବର୍ଗର ପାଳକ ରୂପେ ଚାହିଁଲେ। ତେଣୁ ସେମାନେ ଉପେନ୍ଦ୍ର ବା ବାମନଦେବଙ୍କୁ ସବୁକିଛିର ପରମ ପ୍ରଭୁ ବୋଲି ବରଣ କଲେ, ତା ଫଳରେ ସମସ୍ତ ଜୀବମାନେ ଅତ୍ୟନ୍ତ ଆନନ୍ଦିତ ହେଲେ। ତେଣୁ ତତସ୍ତୁ ଇନ୍ଦ୍ରଂ ପୁରସ୍କୃତ୍ୟ ଦେବଜାନେନ ବାମନଂ ଲୋକପାଳୈ ଦିବଂ ନିନି ବ୍ରହ୍ମଣା ଚାନୁମୋଦିତ। ତେଣୁ ଇନ୍ଦ୍ର ବର୍ତ୍ତମାନ ପୁରସ୍କୃତ୍ୟ ଦେବଜାନେନ ବାମନ, ବାମନଙ୍କୁ ଆଗରେ ସାମ୍ନାରେ ରଖି ତାଙ୍କୁ ପୁରସ୍କାର ବା ତାଙ୍କୁ ପ୍ରଶଂସା କରି ବର୍ତ୍ତମାନ ଦେବଜାନ ବାମନ କ'ଣ ବିମାନରେ ସବୁ ଯିବେ, ଲୋକପାଳୈ ଲୋକପାଳମାନେ ଦିବଂ ନିନି ସ୍ୱର୍ଗ ଲୋକ ବର୍ତ୍ତମାନ ନେଇଗଲେ, ବ୍ରହ୍ମଣା ଚାନୁମୋଦିତ, ବ୍ରହ୍ମା ମଧ୍ୟ କହିଲେ ହଁ ଠିକ୍ ଅଛି ନେଇଯାଉ ଭଗବାନଙ୍କୁ। ପ୍ରାପ୍ୟ ତ୍ରିଭୁବନଂ ଚେନ୍ଦ୍ର ଉପେନ୍ଦ୍ର ଭୁଜପାଳିତ ଶ୍ରିୟା ପରମୟା ଦୃଷ୍ଟୁ ମୁମୁଦେ ଗତସା ଦୋଷ। ଏଇଭଳି ଭାବରେ ତ୍ରିଭୁବନଙ୍କୁ ପ୍ରାପ୍ତ ହୋଇ ଇନ୍ଦ୍ର ଉପେନ୍ଦ୍ର ଭୁଜପାଳିତ, ଉପେନ୍ଦ୍ରଙ୍କ ଦ୍ୱାରା ସେ ରକ୍ଷିତ ହୋଇଛନ୍ତି ବର୍ତ୍ତମାନ ସାନ ଭାଇ ଦ୍ୱାରା। ଶ୍ରିୟା ପରମୟା ଦୃଷ୍ଟୁ ତାଙ୍କର ପୁଣି ଯେଉଁ ଐଶ୍ୱର୍ଯ୍ୟ ଥିଲା ପରମ ଐଶ୍ୱର୍ଯ୍ୟ, ତେ ତାଙ୍କୁ ଭୁକ୍ତା ସ୍ୱର୍ଗଲୋକଙ୍କୁ ବିଶାଳ ଭଗବତ ଗୀତାରେ କହିଲେ ଏତେ ଐଶ୍ୱର୍ଯ୍ୟ ରହିଛି, ବିଶାଳ ଐଶ୍ୱର୍ଯ୍ୟ ରହିଛି, ଏଇଟାକୁ ବର୍ତ୍ତମାନ ସେ ଭୋଗ କଲେ। ମୁମୁଦେ ଗତ ସାଧୋଷ ତାଙ୍କର ସବୁ ସାଧୋଷ କହିଲେ ସବୁ ଯେତେ ଅସୁରମାନଙ୍କର ଯେଉଁ ଭୟ ଥିଲା ସବୁ ମୁକ୍ତ ହୋଇଗଲେ। ତେଣୁ ବ୍ରହ୍ମା ସର୍ବ କୁମାରସ୍ୟ ଭୃଗାଦ୍ୟା ମୁନୟୋ ନୃପ ପିତର ସର୍ବଭୂତାନି ସିଦ୍ଧା ଭୀମାନିକାଶ୍ଚ ଦେ ସୁମହତ୍ କର୍ମ ତତ୍ ବିଷ୍ଣୋର୍ ଗାୟନ୍ତଃ ପରମ ଧୂତମ ଧିଷ୍ଣ୍ୟାନି ସ୍ୱାନି ତେ ଜଗ୍ମୁ ରଦିତିଂ ଚ ସଂସିରେ। ବର୍ତ୍ତମାନ ସମସ୍ତେ ବ୍ରହ୍ମା ଶିବ ଇତ୍ୟାଦି ସେମାନେ କୁମାର ଭୃଗୁ ଇତ୍ୟାଦି ସମସ୍ତ ମୁନିମାନେ ପିତର ସମସ୍ତେ ସିଦ୍ଧା ସମସ୍ତେ କ'ଣ କଲେ, ସୁମହତ୍ କର୍ମ ତତ୍ ବିଷ୍ଣୁର୍ ଗାୟନ୍ତଃ ପରମ ଅଦ୍ଭୁତମ, ପରମ ଅଦ୍ଭୁତ କର୍ମ ଭଗବାନ ବାମନଦେବଙ୍କର ଏଇଟା ଗାନ କଲେ। ଏବଂ ଧିଷ୍ଣ୍ୟାନି ସ୍ୱାନି ତେ ଜଗ୍ମୁ ତାଙ୍କ ନିଜ ନିଜ ସ୍ଥାନକୁ ସବୁ ଗଲେ, ଲୋକମାନଙ୍କୁ ସବୁ ଗଲେ। ଅଦିତିଙ୍କ ସଂସ୍ରେ ଅଦିତିଙ୍କୁ ମଧ୍ୟ ସଂସ୍ରେ ତାଙ୍କୁ ମଧ୍ୟ ପ୍ରଶଂସା କଲେ, ଧନ୍ୟ ଅଦିତି, ଧନ୍ୟ ତୁମର ବୟବ୍ରତ କଲ, ଧନ୍ୟ ଭଗବାନଙ୍କର ତୁମର ପୁତ୍ର ରୂପେ ପ୍ରାପ୍ତ ହେଲ, ଭଗବାନଙ୍କର ମାଆ ହୋଇଗଲ ତୁମେ, ଧନ୍ୟ ଅଦିତି। ସେଭଳି ଭାବରେ ଯିଏ ଏଇ ବାମନଦେବଙ୍କର କରିବେ ସେମାନେ ମଧ୍ୟ ଧନ୍ୟ ହୋଇଯିବେ, ସମସ୍ତେ ତାଙ୍କୁ ପ୍ରଶଂସା କରିବେ। ତେଣୁ ସର୍ବମ୍ ଏତନ୍ ମୟା ଖ୍ୟାତଂ ଭବତ କୁଳନନ୍ଦନ ଗୁରୁକ୍ରମଶ ଚରିତଂ ଶ୍ରୋତୃଣା ମଗମୋଚନମ୍। ଯେଉଁ ବାମନଦେବଙ୍କ କଥା ଯେଉଁମାନେ ଶୁଣିଲେ, ସର୍ବମ୍ ଏତନ୍ ମୟା ଖ୍ୟାତ ମୁଁ ବର୍ତ୍ତମାନ ଯେଉଁ ବର୍ଣ୍ଣନା କଲି, ତୁମେ ପଚାରିଥିଲ ଭବତ କୁଳନନ୍ଦନ, ତୁମେ କୁଳଶ୍ରେଷ୍ଠ, ଗୁରୁକୁଳର ଶ୍ରେଷ୍ଠ ତୁମେ, ମୁଁ ବର୍ଣ୍ଣନା କଲି ଗୁରୁକ୍ରମଶ ଚରିତଂ, ଗୁରୁକ୍ରମ ସେ ବିକ୍ରମ ରହିଛି, ତ୍ରିବିକ୍ରମ ରହିଛି, ଅଦ୍ଭୁତ କ୍ରମ ଭଗବାନଙ୍କର ଅଦ୍ଭୁତ କାର୍ଯ୍ୟ ସବୁ ରହିଛି। ଶ୍ରୋତୃଣା ଯେଉଁମାନେ ଶୁଣିବେ, ତୁମେ ଶୁଣିଲ ନା ନାହିଁ, ଅଗମୋଚନ ତୁମର ସେ ପାପ ଦୂର ହୋଇଗଲା, ଆଉ ଯିଏ କହିବେ ତାଙ୍କର କ'ଣ ହେବ, ତାଙ୍କର ଆହୁରି ଅଧିକ। ପାରଂ ମହିମ୍ନ ଉରୁ ବିକ୍ରମ ତୋ ଗୃଣନୁ ଗୃଣାନୁ ଜପାଥିବାନି ବିମମେ ସରଜାଂସି ମର୍ତ୍ତ୍ୟ କିଂଜାୟମାନ ଉତଜାତ ଉପେଇତି ମର୍ତ୍ତ୍ୟ ଇତ୍ୟାହ ମନ୍ତ୍ର ଦୃକ୍ ଋଷି ପୁରୁଷସ୍ୟ ଯସ୍ୟ। ପାରଂ ମହିମ୍ନ ଉରୁ ବିକ୍ରମ ତ ଗୁଣାନ ଭଗବାନ ଉରୁ ବିକ୍ରମ ସେ ଅଦ୍ଭୁତ କ୍ରମ ତାଙ୍କର ରହିଛି, ଅଦ୍ଭୁତ କାର୍ଯ୍ୟ ସବୁ ରହିଛି, ଭଗବାନଙ୍କ ମହିମା ଅଦ୍ଭୁତ ମହିମା ରହିଛି ତାଙ୍କୁ, ସେସବୁ ଯେ ଗୁଣାନ ଯିଏ ଗୁଣଗୁଣ କରି ଗାନ କରିବେ, ଭଲ ଭାବରେ ଗାନ କରିବେ, ଯାହା ବି ହଉ, ଯାହା ପାର୍ଥିବାନ ବି ବିମମେ ସରଜାଂସି ମର୍ତ୍ତ୍ୟ, ଏ ମର୍ତ୍ତ୍ୟ ଲୋକରେ ଯେତେ ସବୁ ରହିଛି, ମର୍ତ୍ତ୍ୟ ପାର୍ଟିକୁଲ ସବୁ ରହିଛି, ଭୌତିକ ଜଗତରେ ଯେତେ ଆଟମ୍ ସବୁ ରହିଛି, ଜାୟମାନ ଯିଏ ଜନ୍ମ ନେଇଛନ୍ତି, ଉତ ଜାତ କିଏ ଯିଏ ଜନ୍ମ ନେବେ ମଧ୍ୟ, ଉପେଇତି ମର୍ତ୍ତ୍ୟ ଇତ୍ୟାହ ମନ୍ତ୍ରଦୀପ ଋଷି ପୁରୁଷସ୍ୟ ଯଶ, ମନ୍ତ୍ରଦୀପ ଋଷି ହେଉଛନ୍ତି ବଶିଷ୍ଠ ଋଷି, ଏକଥା କହିଛନ୍ତି କେହି ଭଗବାନଙ୍କୁ ଗୁଣଗାନ କରିପାରିବେ ନାହିଁ। ଜଣେ ହୁଏତ ପୃଥିବୀରେ ଏ ତ୍ରିଭୁବନରେ କେତେ ପାର୍ଟିକୁଲ ରହିଛି, କେତେ ଆଟମ୍ ରହିଛି ଗଣିଦେଇପାରିବ, କିନ୍ତୁ ଭଗବାନଙ୍କ ଗୁଣ କେହି ଗଣିପାରିବେ ନାହିଁ, କେହି ଶେଷ କରି ଅନନ୍ତ, ସିଏ ଅନନ୍ତ କଥା ତାଙ୍କର ରହିଛି, କିନ୍ତୁ ତାଙ୍କ କୃପାରୁ ଆମେ ଏ ବାମନଦେବ କଥା ଆଜି ଶେଷ କରିବା। ତୁମେ କାଲି ଯିବ କାନାଡ଼ା, 2019 ମସିହାରେ 15 ମସିହାରେ ଯାଇଥିଲ, ମଝିରେ ଥରେ ଯାଇଥିଲ, ପୁଣି ତୃତୀୟ ଥର ପାଇଁ ଯାଉଛ ଏ 4 ବର୍ଷରେ। ଆଜି ତା ପୂର୍ବରୁ 15 ମସିହାରେ ଯେଉଁ ଯାଇଥିଲ, 50 ବର୍ଷ ପୂର୍ତ୍ତି ଉପଲକ୍ଷେ କାଲକାଟାରେ 108ଟି ଦେଶ ସବୁ ପ୍ରଭୁପାଦଙ୍କୁ ଗୁଣଗାନ କରୁଥିଲେ, ଆଜି 4 ବର୍ଷ ପରେ ପ୍ରଭୁପାଦଙ୍କର ଗୁଣକୁ ଗୁଣ ବୁଝିପାରୁନାହାନ୍ତି, ପ୍ରଭୁପାଦଙ୍କର ନିନ୍ଦା ଚାଲିଛି, ତଥାପି ଆମେ ଭଗବାନ ପ୍ରଭୁପାଦଙ୍କୁ ଗୁଣଗାନ କରୁଛେ ଆମର ଶକ୍ତି ଅନୁସାରେ। ତେଣୁ ବର୍ତ୍ତମାନ ତୁମେ କାଲି ଆସନ୍ତାକାଲି ଯିବ କାନାଡ଼ା ଯିବ, ତା ପୂର୍ବରୁ ଏ ବାମନଦେବ କଥା ଏଇଠାରେ ଆମର ଭାଗବତ କଥା ଶେଷ ହେବ। ତେଣୁ ଜୟ ଇଦମ୍ ଦେବଦେବସ୍ୟ ହରେର ଅଦ୍ଭୁତ କର୍ମଣ ଅବତାରନୁ ଚରିତଙ୍କୁ ଶୃଣନ୍ ଜାତି ପରାଙ୍ଗତିମ୍। ଯେଉଁଟା ଶୁଣିବେ ସେମାନେ ପରାଙ୍ଗତିମ୍, ପରାଙ୍ଗତିମ୍ କ'ଣ, ଆମର ଅନ୍ତିମ ଲକ୍ଷ୍ୟ କ'ଣ, ସେ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେବେ, ତୁମେ ନ ଜାଣିଲେ ମଧ୍ୟ ସେଇଟା ପ୍ରାପ୍ତ ହେବ, ପରମ ଗତିମ୍ ଅନ୍ତିମ ଲକ୍ଷ୍ୟ। ଇଦମ୍ ଦେବଦେବସ୍ୟ ଦେବତାମାନଙ୍କର ଦେବତା ହରିର ଅଦ୍ଭୁତ ହରି ସେ ହେଉଛି ଅଦ୍ଭୁତ କର୍ମଣ ତାଙ୍କର ରହିଛି ଅବତାର ଅନୁଚରିତମ୍ ଏ ଅବତାର ମନ୍ୱନ୍ତର ଅବତାର ସିଏ ତାଙ୍କର ଚରିତକୁ ଆମେ ଶୁଣନ୍ ଯେଉଁମାନେ ଶ୍ରବଣ କରିବେ ଜାତି ପରାଙ୍ଗତିମ୍ ସେମାନେ ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହେବେ କ୍ରିୟମାଣେ କର୍ମଣି ଇଦମ୍ ଦୈବେ ପିତ୍ରେତ ମାନୁଷେ ଯତ୍ର ଦତ୍ତାନୁକୀର୍ତ୍ତିଏତ ତତ୍ତେଷାଂ ସୁକୃତଂ ବିଧୁ ଏସବୁଟି ଆମେ ସେଠି କାମଦେବ ପ୍ରଭୁଙ୍କର ପଞ୍ଚଦଶାହାରେ କହିଥିଲେ ଏ ଅନ୍ତିମ ଶ୍ଳୋକ ଏଇଟା 8:23 ପ୍ରଥମ ଶ୍ଳୋକଟା କ'ଣ ଥିଲା 8:15:1 କସ୍ମାତ୍ ହରି ଅଜାତତ ବଳେ ପାଦ ତୟ ଭୂମି କସ୍ମାତ୍ ହରି ଅଜାତ ବଳି କାହିଁକି ବଳିଙ୍କ ପାଖରେ ତିନି ପାଦ ଭୂମି କାହିଁକି ଭଗବାନ ହରି ଅଜାତତ କାହିଁକି ଯାତନା କଲେ ତେଣୁ ଏ ଶ୍ଳୋକଟି ହେଉଛି ଅନ୍ତିମ ଶ୍ଳୋକଟି ହେଉଛି ଏଇଟା କ୍ରିୟମାଣେ ଯେକୌଣସି କର୍ମ ଅନୁଷ୍ଠାନରେ କର୍ମଣିଦମ୍ ବିଭିନ୍ନ ପ୍ରକାର କର୍ମ ସବୁ ରହିଛି ଦୈବେ ଦେବତାମାନଙ୍କ କର୍ମ ହେଉ ପିତୃମାନଙ୍କ କର୍ମ ହେଉ ମନୁଷ୍ୟମାନଙ୍କ କର୍ମ ହେଉ ଯତ୍ର ଯତ୍ର ଅନୁକୀର୍ତ୍ତିୟତେ ଯେଉଁଠି ଯେଉଁଠି କୀର୍ତ୍ତନ ହେବ ଅନୁକୀର୍ତ୍ତିୟତେ କହିଲେ ପରମ୍ପରାରେ କୀର୍ତ୍ତନ କରିବେ ମନକୁ ଇଚ୍ଛା କୀର୍ତ୍ତନ କଲେ ହେବ ନାହିଁ ପରମ୍ପରାରେ ତୁମେ ଆସିଲେ ଯେ ତାର ଫଳ ଅଛି ବିନା ତୁମେ ଗବେଷଣା କରି କହିଦେଲେ ସେ ତାର କିଛି ଫଳ ନାହିଁ ନିଷ୍ଫଳ ଭବେତ୍ ପରମ୍ପରା ବିହୀନା ଯେ ମନ୍ତ୍ର ତେ ନିଷ୍ଫଳ ଭବେତ୍ ଶିବଜୀ କହିଛନ୍ତି ଏକଥା ପଦ୍ମପୁରାଣରେ ପଢ଼ ଗବେଷଣା କରୁଛ ପଢ଼ ପଢ଼ କ'ଣ କୁହାଯାଉଛି ପରମ୍ପରାରେ ଆସୁଛ କି ତୁମର ଗୁରୁ କିଏ ଅଛନ୍ତି ସେ ଗୁରୁଙ୍କର କିଏ ଗୁରୁ ଅଛନ୍ତି ତାଙ୍କର ଗୁରୁ କିଏ ଅଛନ୍ତି ତାଙ୍କର ଗୁରୁ ଅନ୍ତିମ ଭଗବାନ ଅଛନ୍ତି କି ତାହେଲେ ତୁମେ ବୁଝିପାରିବ ନାହିଁ ତୁମର ଫଳ ଯେଉଁ ଯେତେ ସବୁ ମନ୍ତ୍ର ସବୁ ଜାଣିଛ ସେ ନିଷ୍ଫଳ ଭାବେ ସବୁ ଫଳ ଫଳହୀନ ହୋଇଯିବ ତେଣୁ ଅନୁକୀର୍ତ୍ତିୟତ୍ ଏଇ ପରମ୍ପରାରେ ଆସିଲେ ଯଦି କଥା କହିବ ତାର ମୂଲ୍ୟ ଅଛି ତେଷାଂ ସୁକୃତଙ୍କ ବିଧୁ ଏଇଟା ସ୍ୱୀକୃତି ସେମାନେ ପ୍ରାପ୍ତ ହେବେ ତାଙ୍କର ଅନ୍ତିମ ଲକ୍ଷ୍ୟ ସେମାନେ ପ୍ରାପ୍ତ ହେବେ ଏହିଭଳି ଭାବରେ ଭଗବାନଙ୍କର ବ୍ରାହ୍ମଣ ଦେବଙ୍କର କଥା ଦେବତାମାନଙ୍କ ପୁନରାୟ ସ୍ୱର୍ଗ ପ୍ରାପ୍ତି ଶୀର୍ଷକ ଶ୍ରୀମଦ୍ ଭାଗବତ ଅଷ୍ଟମ ସ୍କନ୍ଦ ତ୍ରୟୋବିଂଶ ଅଧ୍ୟାୟର ଶ୍ରୀ ଭକ୍ତିବେଦାନ୍ତ ଭାଷ୍ୟ ସମ୍ପୂର୍ଣ୍ଣ ହେଲା ଆମର ପ୍ରଭୁପାଦଙ୍କର ପାଦରେ ଯିଏ ଆଶ୍ରୟ ନେଇଛି ପାଦସେବାଙ୍କର କଥା ମଧ୍ୟ କୀର୍ତ୍ତନ ହେଲା ତେଣୁ ଏହିଭଳି ଭାବରେ ଭଗବାନ ବ୍ରାହ୍ମଣ ଦେବଙ୍କ କୃପାରୁ ଆଜି ଆମେ ବ୍ରାହ୍ମଣ ଦେବଙ୍କ କଥା ଶେଷ କଲେ ଆମ ଶକ୍ତି ଅନୁସାରେ ସାମର୍ଥ୍ୟ ଅନୁସାରେ ଆମର ମଧ୍ୟ କିଛି ଦୋଷ ତ୍ରୁଟି ରହିଛି ଯାହା କିଛି ଆମେ କିଛି ମନରେ ଆଘାତ ଦେଇଛେ ବା କ'ଣ କରିଛେ ସେଥିପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛେ ବର୍ତ୍ତମାନ ଆମର କଥାକୁ ବିଶ୍ରାନ୍ତ ବାବୁ ପୂର୍ବରୁ ପଚାରିବା କାହାର କିଛି ଅଛି ସନ୍ଦେହ ବ୍ରହ୍ମା ବିରିଞ୍ଚି ଅଲଗା ବିରଞ୍ଚି ଅଲଗା ଏଠାରେ ଅଲଗା ରହିଛି ଶବ୍ଦରେ ଅଲଗା ରହିଛି କ୍ଷମା ପ୍ରାର୍ଥନା କଲେ ପୁରା ରାଗିଲେ ବୋଲି ପ୍ରଭୁପାଦଙ୍କ ନିଜର ସମ୍ମାନ ପାଇଁ ଜଣେ ରାଗିବ ନାହିଁ କିନ୍ତୁ ଜଣେ ଗୁରୁଙ୍କର ଜଣଙ୍କର ଏ ସବୁ ହେଉଛି ମାନେ ସେ ରାବଣ କାହିଁକି ରାଗିଥିଲେ ଏ ହନୁମାନ କାହିଁକି ରାଗିଥିଲେ କ୍ରୋଧର ଇଏ ହେଉଛି ପ୍ରକୃତ ଉପଯୋଗ ହେଉଛି ଏଇଟା କ୍ରୋଧ ଭକ୍ତ ବିଦ୍ୱେଷୀ ଜାଣେ ପ୍ରଭୁପାଦଙ୍କ ଯଦି ବିଦ୍ୱେଷ କରୁଛନ୍ତି ଆମେ ତାଙ୍କ ଉପରେ କ୍ରୋଧ କରିବା ଏଇଟା ହେଉଛି କ୍ରୋଧର ଯଥାର୍ଥତା ନିଜକୁ ଜଣେ ଅପମାନ କଲା ତା ପ୍ରତି ସେଠି କ୍ରୋଧ ପ୍ରକାଶ ସେଇଟା ହେଲେ କ୍ରୋଧ ଯଥାର୍ଥତା ହେବ ନାହିଁ କିନ୍ତୁ ଭକ୍ତ ବିଦ୍ୱେଷୀ କ୍ରୋଧଟା ତୁମେ ଏଇଭଳି ଭାବରେ ବ୍ୟବହାର କରିବ ଭଗବାନ କ୍ରୋଧ କରିଥିଲେ ନୃସିଂହଦେବ ଉପରେ ଆସି ଭକ୍ତ ବିଦ୍ୱେଷୀମାନଙ୍କୁ ବିଧାରଣ କରିଥିଲେ ତେଣୁ କ୍ରୋଧରେ ଯେଉଁ ଭଗବାନ ଦେଇଛନ୍ତି କ୍ରୋଧର ଜଷ୍ଟିଫିକେସନ୍ ହେଉଛି ଏଇଟା ଯଥାର୍ଥତା ହେଉଛି ଏଇଟା ଭକ୍ତ ବିଦ୍ୱେଷୀମାନଙ୍କ ବିରୁଦ୍ଧରେ ଏଇଟା କ୍ରୋଧଟା ବ୍ୟବହାର କରାଯାଉଛନ୍ତି ହନୁମାନ କରିଥିଲେ ଲଙ୍କାକୁ ଜାଳି ଦେଇଥିଲେ ବିଭୀଷଣ ଗୃହକୁ ଛାଡ଼ିକି ଆଉ ସବୁ ଗୃହ ଜାଳି ଯାଇଥିଲା ଏହି କ୍ରୋଧର ଯଥାର୍ଥତା ତୁମ ପ୍ରଶ୍ନର ଯଥାର୍ଥ ଉତ୍ତର ମିଳିଲା ଆମ କଥା ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସନ୍ତ ଗୌରଭକୁନ୍ଦ କି ଦାଇ ଗୌର ପ୍ରେମାନନ୍ଦେ।